भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशम स्कंद 62 अध्याय श्लोक 16। व्यसनं ते अपकर्षामि, व्यसनं ते अपकर्षामि, त्रिलोक्यां यदि भाव्यते, त्रिलोक्यां यदि भाव्यते, तमानेस्ये वरंजस्ते, तमानेस्ये वरंजस्ते, मनोहर्ता दमादिश, मनोहर्ता दमादिश, व्यसनं ते अपकर्षामि, त्रिलोक्यां यदि भाव्यते, तमानेस्ये वरंजस्ते, मनोहर्ता तमादिश। व्यसनं ते अपकर्षामि, त्रिलोक्यां यदि भाव्यते, तमानेस्ये वरंजस्ते, मनोहर्ता तमादिश। व्यसनं ते अपकर्षामि, त्रिलोक्यां यदि भाव्यते, तमानेस्ये वरंजस्ते, अपकर्षामि, त्रिलोक्यां यदि भाव्यते, तमानेस्ये वरंजस्ते, मनोहर्ता तमादिश। व्यसनं ते अपकर्षामि, त्रिलोक्यां यदि भाव्यते, तमानेस्ये वरंजस्ते, मनोहर्ता तमादिश। शुक्रानुवाद आगे पढ़िए। शुक्रानुवाद चित्रलेखा कहिला, तुम्हार दुख दूर करी जदि त्रिभुवन केउठारु पाइजाए ताहारे तुम हृदय हरणकारी से भावी स्वामी को मुदेवी मत देखा दिए से किए। हरे कृष्ण प्रसिद्ध भक्त सजन बंधा मातृबंध आप भागवत कथा स्वागत जना चाहूँ। ये सुणितपुर कथा चलती भगवान गोटे लीला लीला पुरुषोत्तम अनेक लीला करगवान से लीला पुरुषोत्तम तेणु ए लीलार रहस्य रही लीलार जो तत्व रही आम श्रीमद गौरकुंद स्वामी महाराज कहती ये जो लीला सब आम दशम स्कंद श्रवण करुचे ए लीलार जो तत्व को न जाणी तेल आम पतन हो। भगवद गीतार भगवान कहते अहम ही सर्वज्ञान भोक्ता च प्रभुर च न तो माम अभिजानादि तत्व न तवंती ते भगवान उपभोगकारी सर्वज्ञान भोक्तारं प्रभुरे से होते सब सबकि प्रभु किंतु यही जो मैंने तत्व न जानते पतन हो जाए। तेणु ये भगवान जो लीला सब रही तार तत्व को जानापे एका स्कंद सब तार तत्व सब वर्णना करो भागवतम ये हूँ कौन जो रही वेदांत सूत्रर भाष्य सब वेदांत सूत्रर भाष्य एटी लीला आकार रे सब वर्णना करा जाए। तेणु ये ଆମେ ଶୁଣୁଛେ କିଭଳି ଭାବରେ ଉଷାଙ୍କର ପରିଣୟ ହେବ, ଉଷାଙ୍କର ବିବାହ ଅନୁଷ୍ଠିତ ହେବ, ତା ପୂର୍ବରୁ ଏଇ ସ୍ୱପ୍ନରେ ତାହା ଅନୁଷ୍ଠିତ ହୋଇଥିଲା। ସ୍ୱପ୍ନରେ ତାହା ଅନୁଷ୍ଠିତ ହୋଇଥିଲା। କୁହାଯାଏ ଭଗବାନ ଗୋଟେ ସ୍ୱପ୍ନ ଦେଖିଥିଲେ, ଭଗବାନଙ୍କ ସ୍ୱପ୍ନ ଅନୁସାରେ ଏଇସବୁ କାର୍ଯ୍ୟ ଚାଲିଛି ଭୌତିକ ଜଗତରେ ଯାହା ସବୁ ହେଉଛି। ଭଗବାନ ଏଇଟାକୁ ଆଗରୁ ଦେଖିଥିଲେ ଏଇଭଳି ଭାବରେ ଲୀଳା ସବୁ ହେବ। ଯେମିତି ଆମେ ଦେଖିବା ଭଗବାନ ରାମଚନ୍ଦ୍ରଙ୍କ ଲୀଳା, ରାମାୟଣରେ ଯେଉଁ ଲୀଳା ସବୁ ରହିଛି, ଭଗବାନ ଯାହା ଲୀଳା ସବୁ କରିବେ, ରାମଚନ୍ଦ୍ର ଭଗବାନ ପାଖାପାଖି 10,000 ବର୍ଷ ଧରି ଲୀଳା କରିଥିଲେ, ତେତୟା ଯୁଗର ଅନ୍ତିମରେ ଭଗବାନ ଆସିଥିଲେ, ଏଇ ଲୀଳାକୁ ପୂର୍ବରୁ ଦେଖିପାରିଲେ ଆମର ମହର୍ଷି ବାଲ୍ମୀକି ଦେଖିପାରିଲେ, ଏଇଟାକୁ ତାଙ୍କର ଯେଉଁ ଧ୍ୟାନରେ ସେ ଦେଖିପାରିଲେ ଏଇ ଲୀଳାକୁ, ଭଗବାନ ଏଇ ଲୀଳା ହେବ। ଭଗବାନଙ୍କର ସ୍ୱପ୍ନ ଆଉ ବାସ୍ତବ ଭିତରେ କିଛି ତଫାତ୍ ନାହିଁ। ଆମ ପାଇଁ ସ୍ୱପ୍ନ ଆଉ ବାସ୍ତବ ଭିତରେ ବହୁତ ତଫାତ୍ ରହିଛି, କିନ୍ତୁ ଭଗବାନ ପାଇଁ ସ୍ୱପ୍ନ ଆଉ ବାସ୍ତବ ଏକା ବସ୍ତୁ, ଅଧ୍ୟୟ ବସ୍ତୁ, ସେ ଅଧ୍ୟୟ ତତ୍ଵ ସିଏ। ତେଣୁ ଏ ଯେଉଁ ଗୋଟିଏ ରାତ୍ରିରେ ଯେଉଁ ରହିଛି ବୈଶାଖ ମାସ ଦ୍ୱାଦଶୀ ତିଥିରେ, ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ରାତ୍ରିରେ ଏଇ ଏଇ ସ୍ୱପ୍ନଟି ଦେଖିଥିଲେ। ତେଣୁ ସେହି ଅନୁସାରେ ଆମେ ସବୁ ଶୁଣୁ ଚାଲୁଛେ, ଗୋଟେ ପରେ ଗୋଟିଏ ଶ୍ଳୋକ ଶୁଣୁଛେ କିଭଳି ଭାବରେ ଚିତ୍ରଲେଖା ତାଙ୍କର ଅତି ପ୍ରିୟ ସଖୀ, ସିଏ ହେଉଛନ୍ତି ମନ୍ତ୍ରୀ କୁମ୍ଭାଣ୍ଡଙ୍କର କନ୍ୟା, ପ୍ରସିଦ୍ଧ ଯୋଗିନୀ ଜଣେ, ବହୁତ ସୁନ୍ଦର ଚିତ୍ର ଆଙ୍କିପାରନ୍ତି। ତେଣୁ ଏ ଯେଉଁ ଉଷା ଯେଉଁ ରାତ୍ରିରେ ନିଦ୍ରା ଦେଖୁଥିଲେ, ସ୍ୱପ୍ନରେ ନିଦ୍ରା ଭାଙ୍ଗିଗଲା, କୁଆସି କୁଆସି ବୋଲି ସବୁ ଯାଇକିରି ବିହୋଳ ହୋଇ ଉଠିଲେ, କ୍ରନ୍ଦନ କଲେ, ସେହି ସମୟରେ ତାଙ୍କ ଚାରିପାଖରେ ସେ ସଖୀମାନେ ସବୁ ଶୟନ କରିଥିଲେ, ସେମାନେ ମଧ୍ୟ ଉଠିପଡ଼ିଲେ। ଏବଂ ଚିତ୍ରଲେଖା ବିଶେଷ ଭାବରେ ପଚାରିଲେ କ'ଣ ହେଲା, କ'ଣ ସଖୀ କାହାକୁ ଦେଖୁଥିଲ, କ'ଣ ପାଇଁ କ୍ରନ୍ଦନ କରୁଛ, କାହାକୁ କାହାକୁ ମୃଗେ ସେ କାହାକୁ ଅନୁସନ୍ଧାନ କରୁଛ। ଏଇଭଳି ଭାବରେ ଯେତେବେଳେ କହିଲେ, ସେତେବେଳେ ଉଷା କହିଲେ କିଭଳି ଭାବରେ ସେ ସ୍ୱପ୍ନ ଦେଖିଥିଲେ, ଗୋଟେ ସୁନ୍ଦର ପୁରୁଷଙ୍କୁ ଦେଖିଥିଲେ। ଆମେ ତାଙ୍କୁ ବର୍ଣ୍ଣନା କରୁଥିଲେ କିଭଳି ସେ ସୁନ୍ଦର ପୁରୁଷଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ, ବର୍ତ୍ତମାନ ଚିତ୍ରଲେଖା 3 ଶ୍ଳୋକରେ ତା'ର ଉତ୍ତରରେ କହିବେ, 3 ଶ୍ଳୋକରେ କହିବେ। ବର୍ତ୍ତମାନ 16 ଶ୍ଳୋକରେ କହୁଛନ୍ତି ଯେ ବ୍ୟସନଙ୍କି ଅପକର୍ଷାମି, ଯିଏ ବନ୍ଧୁ ବା ସଖା ବା ସଖୀ ତାଙ୍କର କର୍ତ୍ତବ୍ୟ ହେଉଛି ତାଙ୍କର ବନ୍ଧୁଙ୍କର ଦୁଃଖକୁ ଦୂର କରିବେ। ଇଏ ହେଉଛି ଆମେ କହିଥିଲୁ ସେଦିନ ଭାଗବତର ଗୋଟେ ଶ୍ଳୋକ ଅଛନ୍ତି, ସଖ୍ୟ ମୈତ୍ର ସହୃଦଙ୍କ, ଭଗବାନ କିଭଳି ଭାବରେ ସଖ୍ୟ ଏବଂ ମୈତ୍ରୀ ଏବଂ ସୁହୃଦ ରୂପରେ ଅର୍ଜୁନଙ୍କ ସହିତ ଲୀଳା କରୁଥିଲେ। ଭଗବାନ ଯେତେବେଳେ ଚାଲିଗଲା ପରେ ସେଇଟାକୁ ସେ ଅର୍ଜୁନ ସ୍ମରଣ କରୁଛନ୍ତି। ତେଣୁ ଏ ଯେଉଁ ସଖ୍ୟ ଅର୍ଥ ହେଉଛି କ'ଣ ନା, ପରସ୍ପର ହିତୈଷତଂ, ପର ଅନ୍ୟ ଜଣେ ଅନ୍ୟ ଜଣଙ୍କର କେମିତି ହିତ କରିବେ, ଏଇଟା ହେଉଛି ସଖ୍ୟ। ପରସ୍ପର ହିତୈଷତଂ, ଜଣେ ଅନ୍ୟ ଜଣଙ୍କର କେମିତି ହିତ ସାଧନ କରିବେ, ସେଇଟା ହେଉଛି ସଖ୍ୟ ବା ସଖା ବା ବନ୍ଧୁ। ସେଇଭଳି ଭାବରେ ମୈତ୍ରୀଟା କ'ଣ, ମୈତ୍ରୀଟା ହେଉଛି ସଖ୍ୟ, ହେଉଛି ବିଷ୍ଣୁ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ପ୍ରେମଣା ପରସ୍ପର ହିତୈଷତଂ, ଯେହେତୁ ଜଣେ ଅନ୍ୟ ଜଣଙ୍କୁ ପ୍ରେମ କରୁଛନ୍ତି ତେଣୁ ତାଙ୍କର କେମିତି ହିତ ହେବ ସେଇଟା ସେ କରିବେ, ହିତୈଷତଂ। ସଖ୍ୟ ଶବ୍ଦର ଅର୍ଥରେ ଇଏ ହେଉଛି ସଖ୍ୟ, ମୈତ୍ରୀ ଶବ୍ଦର ଅର୍ଥରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଦାସ୍ୟ ମିଶ୍ର ସଖ୍ୟ, ଏ ଯେଉଁ ମୈତ୍ରୀ କହିଲେ ସେ ସଖା ବନ୍ଧୁ ହିସାବରେ ରହିଛନ୍ତି କିନ୍ତୁ ତା ତଳ ଲେବୁଲ୍ ହେଉଛି ଦାସ୍ୟ, ଦାସ୍ୟର ଉପର ଲେବୁଲ୍ ହେଉଛି ସଖ୍ୟ। ତେଣୁ ଯଦିଓ ସେ ସଖା କିନ୍ତୁ ଦାସ ଭାବରେ ମଧ୍ୟ ତାଙ୍କର ସେବା କରିବେ। ଆମର ଦାସ୍ୟ ସଖ୍ୟକୁ ଏଇଟାକୁ ମୈତ୍ରୀ ବୋଲି କୁହାଯାଏ। ଏବଂ ସହୃଦର ଅର୍ଥ କ'ଣ ନା, ବାତ୍ସଲ ମିଶ୍ର ସଖ୍ୟ, ବାତ୍ସଲ ଭାବ ହେଉଛି ସଖ୍ୟ ଭାବର ଉର୍ଦ୍ଧ୍ୱ ସ୍ତର ହେଉଛି ବାତ୍ସଲ ଭାବ, ଯେମିତି ଏଇଟାକୁ ସହୃଦ ବୋଲି କୁହାଯାଏ। ଭଗବାନ ସମସ୍ତଙ୍କ ସହୃଦ, ସୁହୃଦଂଶର ଭୂତାନାମ ଜ୍ଞାନ୍ତ ମାଂ ଶାନ୍ତି ମୁଚ୍ଛତି, ଭଗବତ ଗୀତା 5:28 ଭଗବାନ କହିଲେ ଏ ଲୋକମାନେ ସମସ୍ତେ ଚିନ୍ତା କରୁଛନ୍ତି କେମିତି ଶାନ୍ତି ପ୍ରାପ୍ତ ହେବେ, ସମସ୍ତେ ଶାନ୍ତି ପ୍ରାପ୍ତ ହେବା ପାଇଁ ଅନୁସନ୍ଧାନ କରୁଛନ୍ତି କିନ୍ତୁ କେମିତି ଶାନ୍ତି ପ୍ରାପ୍ତ ହେବ ସେଇଟା ଜାଣନ୍ତି ନାହିଁ। ଭଗବାନ ଯେହେତୁ ଆମର ବନ୍ଧୁ, ବନ୍ଧୁ ସଖା ସହୃଦ, ତେଣୁ ସେ କହୁଛନ୍ତି ତୁମେ ଏଇଭଳି ଭାବରେ ଶାନ୍ତି ପ୍ରାପ୍ତ ହେବ। ଯଦି ଏଇ ତିନୋଟି ଜିନିଷ ଜଣେ ଜାଣିଯିବ ଯେ ଭଗବାନ ହେଉଛନ୍ତି ଭୋକ୍ତାରଂ ଯଜ୍ଞ ତପସ୍ୟାମ, ସବୁ ଯଜ୍ଞ ଏବଂ ତପସ୍ୟାର ସେ ହେଉଛନ୍ତି ଉପଭୋଗକାରୀ, ଏବଂ ଭୋକ୍ତାରଂ ଯଜ୍ଞ ତମ ସର୍ବଲୋକ ମହେଶ୍ୱରମ, ସବୁକିଛି ଲୋକ ବା ଯେତେ ରହିଛି ଗ୍ରହ ତା ସବୁ ରହିଛି ସବୁ ଗ୍ରହ ଈଶ୍ୱର ହେଉଛନ୍ତି ସିଏ ସର୍ବଲୋକ ମହେଶ୍ୱରମ। ସୃହୃଦଂ ସର୍ବଭୂତାନାମ, ସମସ୍ତ ଜୀବମାନଙ୍କର ସେ ହେଉଛନ୍ତି ସୃହୃଦ। ଏତିକି ଜଣେ ଜାଣିଲେ ସେ ଶାନ୍ତି ପ୍ରାପ୍ତ ହେବ। ତେଣୁ ଏ ଯେଉଁ ରହିଛି ଭଗବାନ, ଏ ଯେଉଁ ଆମର କହିବାର ଉଦ୍ଦେଶ୍ୟ ଥିଲା, ଏ ଯେଉଁ ବିଭିନ୍ନ ଭାବ ରହିଛି ଭୌତିକ ଜଗତରେ, ସାଧାରଣତଃ ପାଞ୍ଚଟି ଭାବରେ ଆମେ ରହିଛି ସମୁଦାୟ। ବାରଟି ରସ ଆମେ ସବୁଦିନ ସକାଳେ ପାଠ କରୁଛେ, ସବୁଦିନ ସକାଳେ ଭକ୍ତିର ସାମୃତ ସିନ୍ଧୁ, ଇଏ ସିନ୍ଧୁ ସିନ୍ଧୁ ଆମେ ଏ କରୁଛେ, ଅମୃତର ସିନ୍ଧୁକୁ ପାନ କରୁଛେ, ଆମେ ଆସ୍ୱାଦନ କରୁଛେ ଅମୃତର ସିନ୍ଧୁ। ତେଣୁ ଅମୃତ ଅମୃତର ଗୋଟେ ଟୋପା କେହି ପାଉନାହାନ୍ତି ଏ ମୃତ୍ୟୁ ଜଗତରେ। ମର୍ତ୍ୟ ଜଗତରେ ସମସ୍ତେ ମୃତ୍ୟୁର ବିଷକୁ ପ୍ରାପ୍ତ ହେଉଛନ୍ତି। ଆମେ କୁହାଯାଏ ନା ବିଷ 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 ସତତ ଖାଇନୁ, ସବୁବେଳେ ବିଷ ଖାଉଛନ୍ତି ଲୋକମାନେ, କିନ୍ତୁ ଅମୃତ ପାଇ ପ୍ରାପ୍ତ ହୋଇପାରୁନାହାନ୍ତି। କିନ୍ତୁ ଆମର ସବୁଦିନ ସକାଳେ ଅମୃତର ସିନ୍ଧୁ ଦିଆଯାଉଛି, କେତେ ଅମୃତ ପାନ କରୁଛ କର, ସିନ୍ଧୁ ଅମୃତର ସିନ୍ଧୁ ଯେଉଁ ଆମର ରହିଛି। ଆମେ କହିଲୁ ଭାଗବତମରେ ଯେଉଁ ରହିଛି ଇଏ ହେଉଛି ବେଦାନ୍ତ ସୂତ୍ରର ଭାଷ୍ୟ, ତେଣୁ ବେଦାନ୍ତ ସୂତ୍ରରେ ଯେଉଁ 555ଟି ସୂତ୍ର ରହିଛି ତା'ର ଭାଷ୍ୟରେ ଏଇ 18,000 ଶ୍ଳୋକ କୁହାଯାଇଛି। ତେଣୁ ସେହିଭଳି ଭାବରେ ଯେଉଁ ରହିଛି ବିଭିନ୍ନ ପ୍ରକାର ରସ ରହିଛି ଭୌତିକ ଜଗତରେ, ସାଧାରଣତଃ 12ଟି ରସ ରହିଛି ଭଗବାନଙ୍କର, ସବୁ ରସର ଆଧାର ହେଉଛନ୍ତି ସିଏ, ରସ ବୈଶ ସବୁ ରସର ସିଏ ହେଉଛନ୍ତି ଆଧାର। ତେଣୁ ମୁଖ୍ୟ 5ଟି ରସ ହେଉଛି, ଏ ହେଉଛି ଅନୁକୂଳ ରସ, ଭଗବାନଙ୍କ ସହିତ ଭକ୍ତମାନଙ୍କର ଏ ଅନୁକୂଳ ରସରେ ଆଦାନ ପ୍ରଦାନ ହୁଏ। ଏଇଟା ହେଉଛି କ'ଣ କ'ଣ, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଇଏ ହେଉଛି ଅନୁକୂଳ ରସ। ସେହିଭଳି ଭାବେ ପ୍ରତିକୂଳ ରସ ରହିଛି 7ଟି ରହିଛି, ଏଇଟା ଗୌଣ ରସ ବୋଲି କୁହାଯାଏ। ମୁଖ୍ୟ ରସ ହେଉଛି ଏଇ 5ଟି। ତେଣୁ ଚୈତନ୍ୟ ଚରିତ ଆମେ ଯେଉଁ ପାଠ କରୁଛେ ସବୁଦିନ ସକାଳେ, ଏବେ ଗୌଣ ରସ ପାଠ କରୁଛେ, କ୍ରୋଧ ଆଉ ଦୟା ଏସବୁ ଗୌଣ ରସ କୁହାଯାଉଛି। ବର୍ତ୍ତମାନ ଆପରେ ବର୍ଣ୍ଣନା କରାଯିବ ଭୟ ବା ବିଭତ୍ସ ରୂପ ବିଭତ୍ସ ରସ, ଏସବୁ ରସର ଆଧାର ହେଉଛନ୍ତି ଭଗବାନ ରସ ବୈଷ। ତେଣୁ ଇଏ ଯେଉଁ ରହିଛି ସଖ୍ୟ ଶାନ୍ତ, ଶାନ୍ତ ରସରେ ଭାବର ଏତେ ଆଦାନ ପ୍ରଦାନ ନଥାଏ, ବିଶେଷ ବିସ୍ତାର ମାନେ ଏତେ ଉନ୍ନତ ଭାବର ଆଦାନ ପ୍ରଦାନ ନଥାଏ। ତା ଉପରେ ଆସିଲା ଦାସ୍ୟ ଭାବ, ଦାସ୍ୟ ଭାବରେ ଏଇ ଅନ୍ୟର ଜଣେ ସେବକ ହିସାବରେ ବା ଦାସ ହିସାବରେ ସେବା କରିବା ପାଇଁ ଏଇଟା ସେମାନେ ଚାହାନ୍ତି। ଦାସ ଯିଏ ଯେମିତି କପିପତି ଦାସେ, ହନୁମାନ ହେଉଛନ୍ତି ଦାସ୍ୟ ରସରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ଭଗବାନ ରାମଚନ୍ଦ୍ରଙ୍କ ସହିତ ଦାସ୍ୟ ରସରେ ସେ ଯୁକ୍ତ ହୋଇଛନ୍ତି। ତେଣୁ ଏ ଦାସ୍ୟ ରସ ବିଷୟରେ କୁହାଯାଏ ତା'ର ଆଦର୍ଶ ଆଚାର୍ଯ୍ୟ ହେଉଛନ୍ତି ହନୁମାନ, କପିପତି କପିପତି ଦାସେ। ତା ଉପରେ ଆସିଲା ତା ଉପରେ ରସ ହେଉଛି ସଖ୍ୟ, ଏ ସଖ୍ୟ ରସରେ ଦାସ୍ୟ ରସ ମିଶିକି ରହିଛି। ସଖ୍ୟ ରସ ଯେମିତି ଅର୍ଜୁନ ସଖୀରେ ଅର୍ଜୁନ ସଖେ ସଖ୍ୟରେ ଏ ଅର୍ଜୁନ ଉଦାହରଣ ଦିଆଯାଏ, ଅର୍ଜୁନ ହେଉଛନ୍ତି ଆଚାର୍ଯ୍ୟ ସଖ୍ୟ ରସର, ସଖ୍ୟ ରସରେ ଏଠି ଦାସ୍ୟ ରହିଛି ଏବଂ ସଖ୍ୟ ମଧ୍ୟ ରହିଛି, ଦାସ୍ୟ ସଖ୍ୟ ଦୁଇଟି ଯାକ ରସ ରହିଛି ସେଥିରେ। ତା ଉପରେ ରସ ହେଉଛି ବାତ୍ସଲ୍ୟ ରସ, ବାତ୍ସଲ୍ୟ ରସ ଯେଉଁଭଳି ଭାବରେ ବସୁଦେବ ଦେବକୀ ନନ୍ଦ ଯଶୋଦା ଇତ୍ୟାଦି ବାତ୍ସଲ୍ୟ ରସରେ ଭଗବାନ ସହିତ ଯୁକ୍ତ ହୋଇଛନ୍ତି, ସେ ବାତ୍ସଲ୍ୟ ରସରେ ଏ ଯେଉଁ ନିମ୍ନ ଦୁଇଟି ରସ ସେ ଦୁଇଟି ମଧ୍ୟ ମିଶିକି ରହିଛି, ସଖ୍ୟ ରସ ଏବଂ ଦାସ୍ୟ ରସ ଏଇ ଦୁଇଟି ଯାକ ମିଶିକି ରହିଛି, ଇଏ ହେଉଛି ବାତ୍ସଲ୍ୟ ରସ। ତା ଉପରେ ହେଉଛି ମାଧୁର୍ଯ୍ୟ ରସ, ମାଧୁର୍ଯ୍ୟ ରସରେ ଆଉ ଯେଉଁ ତିନୋଟି ରସ ମିଶିକି ରହିଛି, ବାତ୍ସଲ୍ୟ ରସ ସଖ୍ୟ ରସ ଏବଂ ଦାସ୍ୟ ରସ ତିନୋଟି ଯାକ ରହିଛି। ତେଣୁ ଭଗବାନ ସେହିଭଳି ଭାବରେ ଅର୍ଜୁନଙ୍କ ସହିତ ବ୍ୟବହାର କରୁଥିଲେ, ସେଇଟାକୁ ଅର୍ଜୁନ ସ୍ମରଣ କରୁଛନ୍ତି ଭଗବାନ ଯଦି ଚାଲିଗଲା ପରେ ପ୍ରଥମ ସ୍କନ୍ଦ 15 ଅଧ୍ୟାୟରେ 4 ନମ୍ବର ଶ୍ଳୋକରେ ଏଇଟା କହେ ସଖ୍ୟ ମୈତ୍ରୀ ସୌଦଂ ଚ ସାରଥ୍ୟାଦି ସଂସ୍ମରଣ, ଭଗବାନ କିଭଳି ଅର୍ଜୁନଙ୍କ ସହିତ ବ୍ୟବହାର କରୁଥିଲେ ସେଇଟାକୁ ସ୍ମରଣ କରିକିରି ନୃପମ ଅଗ୍ରଜ ମିତ୍ୟାହ ସେଇଟାକୁ ସ୍ମରଣ କରି କରି କଥା କହୁଛନ୍ତି। ପ୍ରଥମ ସ୍କନ୍ଦ 15 ଅଧ୍ୟାୟରେ ଏଇଠୁ ବର୍ଣ୍ଣନା କରାଯାଇଛି, କଥା କହିପାରୁନାହାନ୍ତି, ବାଷ୍ପ ଗଦଗଦେହା ଗିରା, ତାଙ୍କର ବଚନ କ'ଣ ବନ୍ଦ ହେଇଯାଉଛି, କଥା କହିପାରୁନାହାନ୍ତି, ବାଷ୍ପ ହେଇଯାଉଛି ବା କଣ୍ଠ ରୁଦ୍ଧ ହେଇଯାଉଛି, ଏଭଳି ଭାବରେ ସେ କହୁଛନ୍ତି। ତେଣୁ ଇଏ ହେଉଛି ସଖ୍ୟ, ହେଉଛି କ'ଣ ନା ପରସ୍ପର ହିତୈଷିତ୍ୱମ୍, ଅନ୍ୟ ଜଣେ ଅନ୍ୟ ଜଣଙ୍କ ହିତ ଚାହିଁବ, ସିଏ ହେଉଛି ସଖା। ତେଣୁ ଏଠି ଚିତ୍ରଲେଖା ସେଇଭଳି ଭାବେ ତାଙ୍କ ସଖୀ ସଖୀ, ତେଣୁ ସିଏ ମଧ୍ୟ ଚାହିଁବେ କେମିତି ଜଣେ ହିତ କରାଯିବ। ପ୍ରକୃତ ଆମର ହିତକାରୀ ବନ୍ଧୁ ହେଉଛନ୍ତି ଭଗବାନ, ଭଗବାନ ପ୍ରକୃତ ହିତକାରୀ ବନ୍ଧୁ, ସେଇଥିପାଇଁ ଆମେ ଭଗବାନଙ୍କୁ ନ ପଚାରିଲେ ମଧ୍ୟ ଭଗବାନ ଆମକୁ ସବୁବେଳେ ଚିନ୍ତା କରୁଛନ୍ତି ଆମର କେମିତି ଉଦ୍ଧାର କରାଯିବ। ଆମେ ଭଗବାନ ଭୁଲି ଯାଇଛେ, ଭଗବାନ ଭୁଲିକରି କୃଷ୍ଣ ଭୁଲି ସେଇ ଜୀବ ଅନାଦେବ ଏର୍ମୁଖ ତଏବ ମାୟାତରେ ଦେହ ସଂସାର ଆଦି ଦୁଃଖ। ତେଣୁ ଆମେ ଭଗବାନ ଭୁଲି ଯାଇଛୁ, କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ତାଙ୍କୁ ଉଦ୍ଧାର କରିବା ପାଇଁ ସେ ବ୍ୟବସ୍ଥା କରୁଛନ୍ତି, କିନ୍ତୁ ଆମେ ଭଗବାନଙ୍କୁ ଠାରୁ ବିମୁଖ ହେଇଯାଇଛେ ଭଗବାନଙ୍କ ସ୍ମରଣ। ଇଏ ହେଉଛି ପ୍ରକୃତ ସଖା, ଏ ସଖା ହିସାବରେ ଭଗବାନ ଆମର କେମିତି ହିତ ହେବ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି। ଭଗବତ ଗୀତା ସେଥିପାଇଁ କହିଲେ ଯେ ଯେହେତୁ ତୁମେ ମୋର ବହୁତ ପ୍ରିୟ, ତୁମର ହିତ ପାଇଁ ମୁଁ ଏଇଟା କହୁଛି। ଦଶମ ଅଧ୍ୟାୟରେ କେତୋଟି ସ୍ଥାନରେ କହିଛନ୍ତି ଏଇଟା, ଯେ ଯେଉଁ ରହିଛି ବକ୍ଷ୍ୟାମିତେ ହିତମ୍, ଭାଗବତ ଅନ୍ତିମରେ ଭଗବାନ କହୁଛନ୍ତି ଅଷ୍ଟାଦଶ ଅଧ୍ୟାୟରେ, ଯେ ସର୍ବଗୁହ୍ୟ ତମଂ ଭୂୟ ଶୃଣମେ ପରମ ବଚ ଇଷ୍ଟୋସି ମେ ଦୃଢ଼ମିତି ତତ ବକ୍ଷ୍ୟାମିତେ ହିତମ୍। ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଇଛନ୍ତି, ଏଇ ସଖା ହିସାବରେ ବନ୍ଧୁ ହିସାବରେ ଆମର କେମିତି ହିତ ହେବ ସେଥିପାଇଁ ଭଗବାନ ସବୁ ଜ୍ଞାନ ଦେଇଛନ୍ତି ଭଗବତ ଗୀତାରେ। ତିନି ପ୍ରକାର ଜ୍ଞାନ ରହିଛି, ଗୋଟେ ହେଉଛି ଗୁହ୍ୟ, ଗୋଟେ ହେଉଛି ଗୁହ୍ୟତର, ଏବଂ ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ, ତିନି ପ୍ରକାର ଜ୍ଞାନ ଦେଇଛନ୍ତି। ତେଣୁ ଭଗବାନ ଏଇ ଗୁହ୍ୟତମ ଜ୍ଞାନକୁ ନବମ ଅଧ୍ୟାୟରେ କହିଲେ, ଇଦଂ ତୁତେ ଗୁହ୍ୟତମଂ ପ୍ରବକ୍ଷ୍ୟାମି ଅନୁସୂୟବେ। ଗୁହ୍ୟତମ ଜ୍ଞାନକୁ ନବମ ଅଧ୍ୟାୟରେ ଭଗବାନ କହିଲେ, ଗୁହ୍ୟତମ ଜ୍ଞାନ ଦେଲେ, କିନ୍ତୁ ପୁଣି ଥରେ ଅର୍ଜୁନଙ୍କର କହୁଛନ୍ତି, ତୁମକୁ ମୁଁ ଆଉ ଥରେ କହୁଛି, ସେଇ ଗୁହ୍ୟତମ ଜ୍ଞାନକୁ ଆଉ ଥରେ କହୁଛି, ଯେହେତୁ ତୁମର ଅତ୍ୟନ୍ତ ପ୍ରିୟ, ତେଣୁ ତୁମର କେମିତି ହିତ ହେବ ସେଇଥିପାଇଁ ମୁଁ କହୁଛି। ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଇଛନ୍ତି, ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କର କେମିତି ହିତ ହେବ ସେଥିପାଇଁ ସବୁ ଯେମିତି କହନ୍ତି, ସେଇଭଳି ଭାବେ ଭଗବାନ କହିଛନ୍ତି। ତେଣୁ ଅନ୍ତିମରେ କହିଲେ, ଯଦି ତୁମେ ମୋର ଏଇ କଥାକୁ ନ ଶୁଣିବ ତାହେଲେ ତୁମର ନଷ୍ଟ ହୋଇଯିବ, ତୁମେ ନଷ୍ଟ ହୋଇଯିବ। କ'ଣ ଯଦ ଅହଂକାର ଆବିଶ୍ୟ ନଜସ୍ୟ ଇତି କ'ଣ ଇତି, ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, କିନ୍ତୁ ଅହଂକାର ବଶ ତୁମେ ଯଦି ନ ଶୁଣିବ ମୋ କଥା ତାହେଲେ ତୁମର ପତନ ହୋଇଯିବ। ଅହଙ୍କାର ମାସ ନଜସ୍ୟ ଇତି ମାନ୍ୟ ସେ, ତାହେଲେ ତୁମର ଏଇଭଳି ଭାବରେ ତୁମେ ଧ୍ୱଂସ ହୋଇଯିବ। ଭଗବାନ ଆମର ମଙ୍ଗଳ ପାଇଁ କହୁଛନ୍ତି, ଯେମିତି ଛୋଟ ପିଲା ଗୋଟେ ନିଆଁଟାକୁ ଦେଖିକରି ବା ଗୋଟେ ମହମବତୀ ରହିଛି ଦେଖି ଆଲୁଅ ଦେଖିକରି ସେ ବହୁତ ଆକର୍ଷିତ ହେଇଯାଉଛି, ବହୁତ ଆଲୁଅ ବୋଲିକି କହିକିରି ଆଙ୍ଗୁଠି ନେଇଯାଉଛି ତା ପାଖକୁ, କିନ୍ତୁ ତାହାର ମା ବା ତାର ଯେଉଁମାନେ ଅଛନ୍ତି ଅଭିଭାବକ ତ କହି ନା ନା ସେ ଟିକେ ହାତ ନେ ନା ହାତ ପଡ଼ିଯିବ, କିନ୍ତୁ ସେ ଶୁଣୁନାହିଁ। ତେଣୁ ବାଧ୍ୟ ହେଇ ସେ କହିଲା, ହଉ ତାହେଲେ ଯାହା କରୁଛୁ କର, ହାତ ଯଦି ରଖିଦେବ ତା ହାତ ପଡ଼ିଯିବ। ସେହିଭଳି ଭାବେ ଭଗବାନ ଆମର ଉପକାର ପାଇଁ, ଆମର ହିତ ପାଇଁ କେମିତି ଆମେ ଏଇ ଦୁଃଖରୁ ଦୂର ହେବା, ବ୍ୟସନଂ କୁହାଯାଇଛି ନା, ବ୍ୟସନଂ ତ ଅପକର୍ଷ ଆମି, ବ୍ୟସନଂ କହିଲେ ଦୁଃଖ, ଦୁଃଖରୁ ତୁମକୁ ମୁଁ ଦୂର କରିବି। ଏ କହୁଛି ଚିତ୍ରଲେଖା କହୁଛନ୍ତି ତାଙ୍କ ସଖୀ ହିସାବରେ, ସଖା ସିଏ ସଖୀ, ତେଣୁ ଅନ୍ୟ ଜଣ ତାଙ୍କ ସଖୀଙ୍କର ଦୁଃଖକୁ କେମିତି ଦୂର କରିବ ତାଙ୍କର କର୍ତ୍ତବ୍ୟ ହେଉଛି ସେଇଟା, ସେଥିପାଇଁ ସେ ସଖୀ ବା ସଖା ଭଗବାନ ସେଥିପାଇଁ ଆମର ଦୁଃଖକୁ ଦୂର କରିବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ଭଗବତ ଗୀତାରେ ସବୁ ଜ୍ଞାନ ଦେଇଛନ୍ତି, ସାଧୁ ଶାସ୍ତ୍ର ଗୁରୁ ଏସବୁ ବ୍ୟବସ୍ଥା କରିଛନ୍ତି ଆମର ଦୁଃଖକୁ ଦୂର କରିବା ପାଇଁ। ଭୌତିକ ଜଗତରେ ଆମେ ଦୁଃଖରେ ରହିଛେ, ଭଗବାନ ଆମକୁ ରେଠେଲ ଦେଇକରି ଆନନ୍ଦରେ ରହିଛନ୍ତି ତାହା ନୁହଁ, ସେଥିପାଇଁ ଭଗବାନ ଆମକୁ ଦୁଃଖାଳୟରୁ ଅଶାଶ୍ୱତମରୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଏ ଭୌତିକ ଜଗତକୁ ଦୁଃଖାଳୟ, ଆମେ ଦୁଃଖରେ ରହିଛେ, ଜଣେ ପ୍ରଶ୍ନ ପଚାରିଥିଲେ ପ୍ରଭୁପାଦ ମହାରାଜଙ୍କୁ ଯେ ପ୍ରଭୁ ପ୍ରଭୁପାଦ ମହାରାଜ, ଏ ଭଗବାନ ଆନନ୍ଦରେ ରହିଛନ୍ତି ଆଉ ଜୀବ ଏତେ ଦୁଃଖରେ ରହିଛନ୍ତି, ଭଗବାନ କେମିତି ଆନନ୍ଦରେ ରହିପାରୁଛନ୍ତି, ଭଗବାନ କେମିତି ଆନନ୍ଦରେ ରହିପାରୁଛନ୍ତି, ଜୀବ ଏତେ ଦୁଃଖରେ ରହିଛି। ଭଗବତ ଗୀତାରେ ଭଗବାନ କହିଲେ ନା, ଦୁଃଖାଳୟ ଅସାହସ, ଭଗବାନ ସେଇ ଭୌତିକ ଜଗତକୁ ସୃଷ୍ଟି କରିଛନ୍ତି ସେଇଥିପାଇଁ ଦୁଃଖ ଦେବା ପାଇଁ, କିନ୍ତୁ ତାଙ୍କ ଚିତ୍ ଜଗତରେ କୌଣସି ଦୁଃଖ ନାହିଁ ଏବଂ ସେଇଟା ମଧ୍ୟ ଅଶାଶ୍ୱତ ନୁହେଁ, ଶାଶ୍ୱତ ସବୁବେଳ ପାଇଁ ରହିଛି ତାଙ୍କ ଚିତ୍ ଜଗତ, ଆନନ୍ଦଧାମ ସେଇଟା, ବୈକୁଣ୍ଠ କୌଣସି କୁଣ୍ଠା ନାହିଁ ସେଠି, ଆନନ୍ଦଧାମ ବୁଦ୍ଧି ବର୍ଦ୍ଧନ, ମା ଆନନ୍ଦ ସବୁବେଳେ ବଢ଼ି ବଢ଼ିକା ଯାଉଥିବ, ଆନନ୍ଦ ସବୁବେଳେ ବଢ଼ି ବଢ଼ିକା ଯାଉଥିବ, ନୋ ଲିମିଟ। ଆମର ଭୌତିକ ଜଗତ ଯେଉଁ ସାଗର ରହିଛି, ସେ ସାଗରରେ ତଟ ରହିଛି, ଗୋଟେ ସୀମା ରହିଛି, ତାକୁ ଡେଇଁକିରି ସେ ଯାଇପାରିବ ନାହିଁ ସାଗର, କିନ୍ତୁ ଚିତ୍ ଜଗତରେ ଯେଉଁ ଆନନ୍ଦ ରୂପକ ସାଗର ରହିଛି ତା'ର ତଟ ନାହିଁ, ବଢ଼ି ବଢ଼ିକା ଯାଉଥିବ, ଆନନ୍ଦ ବୁଦ୍ଧି ବର୍ଦ୍ଧନ ପ୍ରତି ସମୟ ପ୍ରତି ପ୍ରତି ପଦ ପୂର୍ଣ୍ଣାମୃତ ସାଧନ, ଆନନ୍ଦ ବଢ଼ି ବଢ଼ିକା ଯାଉଥିବ, ସେ ସେ ତାଙ୍କର ସେ ପ୍ରକୃତ ଧାମ ରହିଛି, ଆମର ମଧ୍ୟ ସେଇ ପ୍ରକୃତିରେ ରହିବାର ସ୍ଥାନ ହେଉଛି ସେଇଟା, ସେ ଧାମ ହେଉଛି ଆମ ପ୍ରକୃତ ରହିବାର ସ୍ଥାନ, ଆମେ ଏଠି ରହିକି ଦୁଃଖ ପାଉଛେ, ତେଣୁ କେମିତି ଭଗବାନ ଆନନ୍ଦରେ ରହିବେ, କିନ୍ତୁ ସିଏ ହେଉଛନ୍ତି ତାଙ୍କର ଯେଉଁ ସ୍ୱରୂପ ହେଉଛି ସେ ଆନନ୍ଦ ସଚ୍ଚିଦାନନ୍ଦ ଘନ, ସେ ଚାହିଁଲେ ମଧ୍ୟ ଦୁଃଖରେ ରହିବା ପାଇଁ ଦୁଃଖ କରିବା ପାଇଁ ଦୁଃଖ କରିପାରିବେ ନାହିଁ, କାରଣ ତାଙ୍କର କ'ଣ ତାଙ୍କର ସ୍ୱଭାବ ହେଉଛି ସେଇଭଳି ଭାବରେ, ଯେମିତି ଆମେ କହିବା ସୂର୍ଯ୍ୟଲୋକରେ, ସୂର୍ଯ୍ୟଲୋକରେ ଅନ୍ଧକାର ନାହିଁ, ରାତ୍ରି ନାହିଁ, ସବୁବେଳେ ଆଲୋକ ରହିଛି ସୂର୍ଯ୍ୟଲୋକରେ, ସେ ଯଦି ଚାହିଁବେ ସୂର୍ଯ୍ୟ ଯଦି ଚାହିଁବେ ବିବସ୍ୱାନ ଚାହିଁବେ ବା ସୂର୍ଯ୍ୟଲୋକରେ ଯେଉଁମାନେ ଅଛନ୍ତି ସେମାନେ ଯଦି ଚାହିଁବେ କେମିତିଟା ଅନ୍ଧକାରଟା କେମିତିଆ ସେମାନେ ଜାଣିପାରିବେ ନାହିଁ, ସେ ଯଦି ଯିବେ ଏଇଠି ଅନ୍ଧକାର ଅଛି ସେଠି ଯିବେ ପହଞ୍ଚିଲା ବେଳକୁ ବହୁତ ଦୂରରୁ ସବୁ ଅନ୍ଧକାର ପଳେଇ ଯାଇଥିବ, ଭାଗିକି ପଳେଇ ଯାଇଥିବ, ସେହିଭଳି ଭାବରେ ଭଗବାନ ଯଦି ଚାହିଁବେ ଦୁଃଖଟା କିଭଳି ଭାବରେ ସିଏ ପ୍ରାପ୍ତ ହୋଇପାରିବେ ନାହିଁ, କାରଣ ସିଏ ହେଉଛନ୍ତି ଆନନ୍ଦ ଘନ, ସଚ୍ଚିଦାନନ୍ଦ ଘନ ସିଏ, ଏବଂ ଆମେ ମଧ୍ୟ ସେହିଭଳି ଭାବରେ ସଚ୍ଚିଦାନନ୍ଦ ଘନ, କିନ୍ତୁ ଭଗବାନ ଭୁଲି ଯାଇଥିବା ହେତୁ ଆମେ ଏଇଭଳି ଭାବରେ ଶରୀରରେ ପ୍ରାପ୍ତ ହୋଇଛେ, ଦୁଃଖ ସାଗରରେ ମଜିକି ରହିଛେ, ବ୍ୟସନଙ୍ଗ ବୋଲି କୁହାଯାଉଛି ନା, ବ୍ୟସନଙ୍ଗ ଦୁଃଖ ସାଗର ରହିଛି, ଦୁଃଖ ସାଗର ଶେଷ ହେବ ନାହିଁ, ଦୁଃଖ ଗୋଟେ ପରେ ଗୋଟେ ଗୋଟେ ଦୁଃଖ ରହି ଚାଲିଛି, ଗୋଟିଏ ଦୁଃଖ ଗଲା ଆଉ ଗୋଟେ ଦୁଃଖ ଆସିବ, ତାପରେ ଆଉ ଗୋଟେ ଦୁଃଖ, ଭୌତିକ ଜଗତରେ ଯେଉଁମାନେ ଭାବନ୍ତି ସୁଖରେ ରହୁଛନ୍ତି ବୋଲି ସେଇଟାକୁ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସେ ସୁଖ, ଗୋଟେ ଉଦାହରଣ ଦିଆଯାଇଛି, ଯେମିତି ଆଗକାଳେ ରାଜା ଯେଉଁ ଯେଉଁମାନଙ୍କୁ ଦଣ୍ଡ ପ୍ରଦାନ କରିବା ପାଇଁ ନଦୀରେ ବୁଡ଼ାଉଥିଲେ, ଦଣ୍ଡେ ଜଣେ ରାଜା ନଦୀ ତ ଚୁବାଏ, ଆଗକାଳେ ରାଜାମାନେ ଦଣ୍ଡ ଦେବା ପାଇଁ ପାଣି ଭିତରେ ବୁଡ଼ାଉଥିଲେ, ତାକୁ ଦଣ୍ଡ ଦେଉଥିଲେ, ତେଣୁ ଯେତେବେଳେ ପାଣି ଭିତରେ ସେ ବୁଡ଼ିକି ରହୁଥିଲା ସେତେବେଳେ ଛଟପଟ 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 ହେଉଥିଲା, ନିଶ୍ୱାସ ନ ନେଇପାରି ଛଟପଟ ହେଉଥିଲା, କିନ୍ତୁ ପୁରା ବୁଡ଼େଇକି ରଖିଲେ ସେ ତ ମୃତ୍ୟୁବରଣ କରିଯିବ, ତେଣୁ ମଝିରେ ମଝିରେ ଟିକିଏ ଟେକି ଦିଅନ୍ତି, ଯେତେବେଳେ ଟେକି ଦେବେ ସେତେବେଳେ ସେ ହୋ କେତେ ଆନନ୍ଦ, ଭୌତିକ ଜଗତର ଆନନ୍ଦ ହେଉଛି ସେଇଟା, ଦୁଃଖାଳୟ ମସାସତମର ଆନନ୍ଦ ହେଉଛି ଏଇଭଳି ଭାବରେ, ତେଣୁ ଭଗବତ ଗୀତା ପଞ୍ଚମଧ୍ୟାୟରେ ଭଗବାନ କହିଲେ ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୌନ ଏବେ ଆଦ୍ୟନ୍ତବନ୍ତ କହନ୍ତି ଏ ନତେ ସୁର ମତେ ବୁଦ୍ଧ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ଭୌତିକ ଜଗତର ଆନନ୍ଦରେ ଆନନ୍ଦିତ ହେବେ ନାହିଁ, କାରଣ ଏ ଭୌତିକ ଜଗତର ଯେଉଁ ଆନନ୍ଦ ହେଉଛି କିଭଳି ଭାବରେ ନା ସଂସ୍ପର୍ଶା ଭୋଗା, ଆମେ ଯେଉଁ ରହିଛି ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି ଏଇ ଇନ୍ଦ୍ରିୟ ମାଧ୍ୟମରେ ଯେଉଁ ସୁଖ ପ୍ରାପ୍ତ ହେଉଛେ ଏଇଟାକୁ ସଂସ୍ପର୍ଶା ଭୋଗା ବୋଲି କୁହାଯାଉଛି, କିନ୍ତୁ ଏଇଟା ଦୁଃଖରୁ ଆସୁଛି, ଦୁଃଖ ଯୌନ ଏବେ, ଏବଂ ଯଦି କିଛି ସୁଖ ରହିଛି ଯାହାର ଆଦି ଅଛି ତା'ର ଅନ୍ତ ରହିଛି, ଆଦ୍ୟନ୍ତବନ୍ତ କହନ୍ତେ ନହେତେ ସୁର ମତେ ବୁଦ୍ଧ, ବୁଦ୍ଧିମାନ ବ୍ୟକ୍ତି ସେଥିରେ ଆନନ୍ଦ ପ୍ରାପ୍ତ ପାଇବା ଚେଷ୍ଟା କରନ୍ତି ନାହିଁ, ନହେତେ ସୁର ମତେ ବୁଦ୍ଧ, ତେଣୁ ଏହିଭଳି ଭାବରେ ଭୌତିକ ଜଗତରେ ସମସ୍ତେ ଦୁଃଖରେ ରହିଛନ୍ତି। ଭାଗବତ ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏ ପଞ୍ଚମ ଅଧ୍ୟାୟରେ ବିଦୁର ଉଦ୍ୟମକୁ କହୁଛନ୍ତି, ମୈତ୍ରଙ୍କୁ କହୁଛନ୍ତି ସେ କଥା, ସୁଖାୟ କର୍ମାଣି କରୋତି ଲୋକେ ନ ଦେଇ ସୁଖଂ ବାନ୍ୟଦୁପାରମଂ ବା ବିନ୍ଦିତ ଭୂୟ ତତଏବ ଦୁଃଖଂ ଯଦତ୍ର ଯୁକ୍ତଂ ଭଗବାନ ବଦେନ। ଏହି ପ୍ରଶ୍ନଟି ଆସେ, ବିଦୁର ଜାଣିଲେ ଭଗବାନ ଯେତେବେଳେ ଅନ୍ତିମ ସମୟରେ ତାଙ୍କୁ ସ୍ମରଣ କରୁଥିଲେ, ଉଦ୍ଧବ ତାଙ୍କୁ କହିଲେ ସେ କଥା, ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବିଦୁର ଉଦ୍ଧବ ସମ୍ବାଦ। ଉଦ୍ଧବ ତାଙ୍କୁ କହିଲେ ଭଗବାନ ଆପଣଙ୍କୁ ସ୍ମରଣ କରୁଥିଲେ ଅନ୍ତିମ ସମୟରେ, ତେଣୁ ଭଗବାନ ସେ କହିଲେ ଭଗବାନ ଜ୍ଞାନ ଆପଣଙ୍କ ପାଇଁ ପ୍ରଦାନ କରିଛନ୍ତି, ତେଣୁ ବିଦୁର ଚାହିଁଲେ ଭଗବାନ ମୋତେ ସ୍ମରଣ କରୁଥିଲେ ଶୁଣିକରି ସିଏ ବିହୋଳ ହେଇଗଲେ, ସିଏ କ୍ରନ୍ଦନ କରିବା ପାଇଁ ଲାଗିଲେ, ଭଗବାନ ତାଙ୍କୁ ସ୍ମରଣ କରୁଥିଲେ ଏଇଭଳି ଭାବେ ସ୍ମରଣ କରିକି ଚିନ୍ତା ଜାଣିକରି ସିଏ ବହୁତ ଆନନ୍ଦରେ ବିହୋଳ ହେଇଗଲେ, କ୍ରନ୍ଦନ କରିବା ପାଇଁ ଲାଗିଲେ। ତେଣୁ ଉଦ୍ଧବଙ୍କୁ କହିଲେ, ଉଦ୍ଧବ ତୁମେ ମୋତେ କୁହ ସେ ଜ୍ଞାନ ମୋତେ କୁହ। ନା, ଆପଣଙ୍କୁ ସେ ଜ୍ଞାନ ଦେବା ପାଇଁ ମୈତ୍ରୀ ଋଷିଙ୍କୁ କହିଛନ୍ତି, ମୈତ୍ରୀ ଆପଣଙ୍କୁ ସେ ଜ୍ଞାନ ଦେବେ, ତାଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି, ଆପଣ ସେଇଠିକି ଯାଆନ୍ତୁ। ଏ ବୃନ୍ଦାବନରେ ଏସବୁ କଥା ହେଇଥିଲା। ତେଣୁ ତାପରେ ଉଦ୍ଧବ ଗଲେ, ବଦ୍ରୀନାଥକୁ ଗଲେ ଏବଂ ବିଦୁର ଗଲେ ମୈତ୍ରୀଙ୍କ ସନ୍ଧାନରେ ଅନୁସନ୍ଧାନ ଯାଇ ପହଞ୍ଚିଗଲେ ହରିଦ୍ୱାରରେ। ହରିଦ୍ୱାରରେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ହେଉଛି ବିଦୁର ମୈତ୍ର ସମ୍ବାଦ। ସେଠି ସୁଖଦେବ ପରୀକ୍ଷିତ ମହାରାଜଙ୍କ ସମ୍ବାଦ କୁହାଯାଇ ନାହିଁ, ଯଦିଓ ସୁଖଦେବ କହୁଛନ୍ତି ପରୀକ୍ଷିତ ମହାରାଜ ଶ୍ରବଣ କରୁଛନ୍ତି, କିନ୍ତୁ ଉଦ୍ଧବ ବିଦୁର ମୈତ୍ର ସମ୍ବାଦ ବୋଲି କୁହାଯାଉଛି। ସେଇଟା ମୈତ୍ର ବିଦୁରଙ୍କୁ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ସେଇଟାକୁ ରିଲେ କରୁଛନ୍ତି ବା ସେଇଟାକୁ ଆଉ ଥରେ ତାଙ୍କୁ କହୁଛନ୍ତି, ସେଇ କଥାଟାକୁ କହୁଛନ୍ତି ସିଏ। ତେଣୁ ବିଦୁର ଯାଇ ପହଞ୍ଚିକରି ମୈତ୍ରଙ୍କ ପାଖରେ ତାଙ୍କୁ ପ୍ରଣାମ କରିକିରି ସିଧାସଳଖ କହିଲେ ନାହିଁ ଯେ ପ୍ରଭୁ କ'ଣ ଭଗବାନ ଆମର କହିଥିଲେ, ମୋତେ କ'ଣ କେବେ ସନ୍ଦେଶ ଦେଇଛନ୍ତି ମୋ ପାଇଁ, ଏଇଟା କହିଲେ ନାହିଁ। ତେଣୁ ପ୍ରଥମେ ସେ ଏଇଭଳି ଭାବରେ କହିଲେ ଯେ ସାଧାରଣ ବ୍ୟକ୍ତିମାନଙ୍କର କିଭଳି ଭାବରେ ହିତ ହେବ ସେଇଥିପାଇଁ ସେ କହିଲେ। ତେଣୁ ସେ ପ୍ରଥମେ କହୁଛନ୍ତି, ସୁଖାୟ କର୍ମାଣି କରନ୍ତି ଲୋକେ, ଲୋକମାନେ ଦୁଃଖରେ ଦୁଃଖ ସାଗରରେ ରହିଛନ୍ତି, ସେମାନେ ଚାହୁଁଛନ୍ତି କେମିତି ସୁଖ ପ୍ରାପ୍ତ ହେବେ। ସୁଖାୟ କର୍ମାଣି କରୋତି ଲୋକେ ନ ତେ ସୁଖଂ ବା ଅନ୍ୟ ଦୁପାରମ୍ବା, ସେମାନେ ପ୍ରକୃତରେ ସୁଖ ପ୍ରାପ୍ତ ହୋଇପାରନ୍ତି ନାହିଁ ବା ଦୁଃଖରୁ ମଧ୍ୟ ମୁକ୍ତ ହୋଇପାରନ୍ତି ନାହିଁ। ତେଣୁ ନ ତେ ଉପାରମ୍ବା ବିନ୍ଧେତ ଭୂୟ ତଥେବ ଦୁଃଖ, ତାଙ୍କର ତ ସୁଖ ଦୂର ହୋଇପାରେ ନାହିଁ କିନ୍ତୁ ଆହୁରି ଅଧିକରୁ ଅଧିକ ଦୁଃଖ ପ୍ରାପ୍ତ ହୁଅନ୍ତି। ତେଣୁ ଯଦତ୍ର ଯୁକ୍ତଂ ଭଗବାନ ବଦେନ, ତେଣୁ କିଭଳି ଭାବରେ ସେମାନେ ସୁଖ ପ୍ରାପ୍ତ ହୋଇପାରିବେ ସେଇଟାକୁ କୁହନ୍ତୁ। ଏଇ ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏଇ କଥାଟି କହିଲେ ବିଦୁର ମୈତ୍ରୀଙ୍କୁ କହୁଛନ୍ତି, ମୈତ୍ରୀ ତା ସବୁ ଉତ୍ତର ଦେବେ। ତେଣୁ ଏଇ ଦୁଃଖ ସାଗରରୁ କେମିତି ଦୁଃଖ ନିବୃତ୍ତି ହେବ ସମସ୍ତେ ଚେଷ୍ଟା କରୁଛନ୍ତି, କେହି ଚେଷ୍ଟା କରୁନାହାନ୍ତି କେମିତି ଆମେ ଦୁଃଖ ପ୍ରାପ୍ତ ହେବା। ବହୁତ ଜାଗତରେ ଯେତେ ମୂର୍ଖ ବ୍ୟକ୍ତି ହେଲେ ମଧ୍ୟ ସେ ଚାହୁଁନାହିଁ ମୁଁ କେମିତି ଦୁଃଖ ପାଇବି, ଯେତେ ବଡ଼ ଦୁଃଖ ମୂର୍ଖ ବ୍ୟକ୍ତି ହୁଅନ୍ତୁ, ଯେତେ ବଡ଼ ବୋକା ବ୍ୟକ୍ତି ହୁଅନ୍ତୁ, ଯେତେ ବଡ଼ ମୂର୍ଖ ହୁଅନ୍ତୁ, କିନ୍ତୁ ସେ କେହି ଚାହୁଁନାହିଁ ମୁଁ ସୁଖ କେମିତି ଦୁଃଖ ପାଇବି, ସମସ୍ତେ ଚାହୁଁଛନ୍ତି କେମିତି ମୁଁ ସୁଖ ପାଇବି। ମୂର୍ଖଠୁ ବ୍ୟକ୍ତିଠାରୁ ଆରମ୍ଭ କରିକି ପଣ୍ଡିତ ଲୋକ ପର୍ଯ୍ୟନ୍ତ ସମସ୍ତେ ଚାହୁଁଛନ୍ତି ସୁଖ ପାଇବା ପାଇଁ, କିନ୍ତୁ କେହି ସୁଖପ୍ରାପ୍ତ ହୋଇପାରୁନାହାନ୍ତି। ସୁଖାୟ କର୍ମାଣି କରନ୍ତି ଲୋକେ, ଲୋକମାନେ ବର୍ତ୍ତମାନ ସମୟରେ ଦେଖିବା ସାରା ପୃଥିବୀର ଲୋକମାନେ ଯେଉଁ ସବୁ କର୍ମ କରୁଛନ୍ତି କ'ଣ କରୁଛନ୍ତି, କ'ଣ ପାଇଁ କରୁଛନ୍ତି, ସୁଖପ୍ରାପ୍ତ ହେବା ପାଇଁ, କିନ୍ତୁ ଅନ୍ତିମରେ କ'ଣ ହେଉଛି, ସୁଖ ସେମାନେ ପ୍ରାପ୍ତ ହୋଇପାରୁନାହାନ୍ତି, ଦୁଃଖରୁ ନିବୃତ୍ତ ହୋଇପାରୁନାହାନ୍ତି, ଏବଂ ଦୁଃଖ ବଢ଼ି ବଢ଼ିକା ଯାଉଛି। ଏ ଭୌତିକ ଜଗତର ସ୍ୱରୂପ ହେଉଛି ଏଇଭଳି ଭାବରେ। ତେଣୁ ଲୋକମାନେ ଜାଣନ୍ତି ନାହିଁ କେମିତି ସୁଖ ପ୍ରାପ୍ତ ହେବେ, ଲୋକମାନେ ଜାଣନ୍ତି ନାହିଁ। ତେଣୁ ଜଣେ ସୁଖ ପ୍ରାପ୍ତ ହେବା ପାଇଁ ଜଣେ ଗୁରୁଙ୍କ ସନ୍ଧାନ କରିବେ, ଗୁରୁଙ୍କର ସନ୍ଧାନ କଲେ ଗୁରୁ ସେଇଟା କହିବେ। ଯେମିତି ଅର୍ଜୁନ ଗୁରୁଙ୍କର ଶରଣରେ ଗଲେ, ତାଙ୍କର ସଖା ସିଏ, କିନ୍ତୁ ସଖା ହେଲେ ମଧ୍ୟ ତାଙ୍କୁ ସେ ଗୁରୁ ଭଳି ଗ୍ରହଣ କଲେ, ଗୁରୁ ଭଳି କ'ଣ କହିଲେ, ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ କହିଲେ କାର୍ପଣ୍ୟ ଦୋଷୋପହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୂଢ ଚେତା ଯଶ୍ରେୟସାନି ସ୍ଥିତଂ ବୃହିତନ୍ମେ ଶିଷ୍ୟ ସ୍ତେହଂ ସାଧି ମାଂ ତ୍ୱାଂ ପ୍ରପନ୍ନ। ସେ ମଧ୍ୟ ଦୁଃଖ ସାଗରରେ ବୁଡ଼ିଗଲେ, ସେ ମଧ୍ୟ ଦୁଃଖ ସାଗରରେ ବୁଡ଼ିଗଲେ। ତେଣୁ ସେ କହିଲେ ମୁଁ କାହାକୁ ଦେଖିପାରୁନାହିଁ ଯେ ମୋତେ ଦୁଃଖର ସାଗରକୁ ଶୁଖେଇଦେବ, ମୁଁ କାହାକୁ ଦେଖିପାରୁନାହିଁ, ତେଣୁ ମୁଁ ଆପଣଙ୍କ ଶରଣରେ ଯାଉଛନ୍ତି, ଆପଣ ମୋର ଗୁରୁ ହୁଅନ୍ତୁ, ମୋତେ ଶିକ୍ଷା ଦିଅନ୍ତୁ କେମିତି ମୁଁ ସୁଖପ୍ରାପ୍ତ ହେବି, କ'ଣ ମୋର କର୍ତ୍ତବ୍ୟ ଏଇଟା କୁହନ୍ତୁ। ତେଣୁ ସେହିଭଳି ଭାବରେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଏଇ ସୁଖପ୍ରାପ୍ତ ହେବା ପାଇଁ ଜଣେ ଗୁରୁଙ୍କର ସନ୍ଧାନରେ ଯିବେ। ଆମେ ଦେଖିବା ମନମିଶାରଣ୍ୟରେ ମଧ୍ୟ ସ୍ୱର୍ଣ୍ଣଗାଦି ଋଷିମାନେ ସେହିଭଳି ଭାବରେ ସୁଖପ୍ରାପ୍ତ ହେବା ପାଇଁ ସୁତ ଗୋସ୍ୱାମୀଙ୍କ ଶରଣରେ ଯାଇଥିଲେ। ଜୟାତ୍ମା ସୁପ୍ରସିଦ୍ଧତି, ଆମେ କେମିତି ସୁଖ ପ୍ରାପ୍ତ ହେବା ସେଇଟା ଆମକୁ କୁହନ୍ତୁ। ଭୌତିକ ଜଗତରେ ସମସ୍ତେ ଉବୁଟୁ ହେଉଛନ୍ତି, ଛଟପଟ ହେଉଛନ୍ତି, ଦୁଃଖରେ ରହିଛନ୍ତି, ହଁ ସୁଖର ସନ୍ଧ୍ୟା ସୁଖର ସନ୍ଧାନ କରୁଛନ୍ତି, କିନ୍ତୁ ଦୁଃଖ ବଢ଼ି ବଢ଼ିକା ଯାଉଛି, ତାଙ୍କର ଦୁଃଖ ପ୍ରାପ୍ତ ହୋଇପାରୁନାହାନ୍ତି। ଦୁଃଖରୁ କେମିତି ମୁକ୍ତ ହେବେ ସେଥିପାଇଁ ଆମର ମହାପ୍ରଭୁ କହିଲେ, ମହାପ୍ରଭୁ କହିଲେ, ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ ବୋଲେ, ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ ବୋଲେ, ଏକ ତ ନିଦ୍ର ଯାଓ ମାୟା ପିସାଚିର କୋଲେ, ଏକ ତ ନିଦ୍ର ଓ ମାୟା ପିସାଚିର କୋଲେ, ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ ବୋଲେ, ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ ଭଜିବ ବୋଲିଆ ଏସେ ସଂସାର ଭିତରେ, ଭଜିବ ବୋଲିଆ ଏସେ ସଂସାର ଭିତରେ, ଭୁଲିଆ ରହିଲେ ତୁମି ଅବିଦ୍ୟାର ଭରେ, ଭୁଲିଆ ରହିଲେ ତୁମି ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ ବୋଲେ, ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ, ତମାରେ ଲଇତେ ଆମି ହୈନୁ ଅବତାର, ତମାର ଲଇତେ ଆମି ଆଇନୁ ଅବତାର, ଆମ ବିନା ବନ୍ଧୁ ଆର କେ ଅଛେ ତୁମାର, ଆମ ବିନା ବନ୍ଧୁ ଆର କେ ଅଛେ ତୁମାର, ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ ବୋଲେ, ଜୀବ ଜାଗ ଜାଗ ଗୋରା ଚାନ୍ଦ ବୋଲେ, ଏନେଛି ଔଷଧି ମାୟା ନାସିବାର ଲାଗି, ଏନେଛି ଔଷଧି ମାୟା ନାସିବାର ଲାଗି, ହରି ନାମ ମହାମନ୍ତ୍ର ଲଉ ତୁମି ମାଗି, ହରି ନାମ ମହାମନ୍ତ୍ର ଲଉ ତୁମି ମାଗି, ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ ବୋଲେ, ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ ଭକତି ବିନୋଦ ପ୍ରଭୁ ଚରଣୀ ପଡ଼ିଆ, ଭକତି ବିନୋଦ ପ୍ରଭୁ ଚରଣୀ ପଡ଼ିଆ, ସେଇ ହରି ନାମ ମନ୍ତ୍ର ଲଇଲ ମାଗିଆ, ସେଇ ହରି ନାମ ମନ୍ତ୍ର ଲଇଲ ମାଗି, ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ ବୋଲେ, ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ। ତେଣୁ ପ୍ରକୃତ ବନ୍ଧୁ ଭଗବାନ କହୁଛନ୍ତି, ଆମ ବିନା ବନ୍ଧୁ ଆହାର କିଏ ଅଛି ତୁମାର, ଆମ ଛଡ଼ା ଆଉ କିଏ ଅନ୍ୟ ବନ୍ଧୁ ତୁମର ଅଛି? ତେଣୁ ଏଇଭଳି ଭାବରେ ମହାପ୍ରଭୁ ଆଣିଛନ୍ତି, ମହାମନ୍ତ୍ର ଆଣିଛନ୍ତି। ସେଇ ମହାମନ୍ତ୍ର କହ, ମହାମନ୍ତ୍ର ଯଦି ଭଗବାନ ଯଦି କହିବେ ପ୍ରଭୁ ଆଣିଛନ୍ତି ଆମକୁ ଦେଇଛନ୍ତି, ନା ନା ତ ମାଗିକିରି ନିଅ, ନହେଲେ ମହାମନ୍ତ୍ର ମୂଲ୍ୟ କେହି ବୁଝିପାରିବେ ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ତେଣୁ ବନ୍ଧୁର କର୍ତ୍ତବ୍ୟ ହେଉଛି ଏଇଟା, ଅନ୍ୟ ଜଣେ ବନ୍ଧୁଙ୍କର ଦୁଃଖକୁ କେମିତି ଦୂର କରିବେ। ତେଣୁ ଚିତ୍ରଲେଖା ସେଇଭଳି ଭାବରେ ସେ କହୁଛନ୍ତି, ବ୍ୟସନଙ୍କତି ଅପକର୍ଷାମି, ତୁମର ଦୁଃଖକୁ ମୁଁ ଦୂର କରିଦେବି, ବ୍ୟସନଙ୍କତି ଅପକର୍ଷାମି। ତାଙ୍କର ସେ ସାମର୍ଥ୍ୟ ରହିଛି, ତାଙ୍କର ସେ ସାମର୍ଥ୍ୟ ରହିଛି। କିନ୍ତୁ ଜଣଙ୍କର ସାମର୍ଥ୍ୟ ନାହିଁ, ତଥାପି ଯଦି ସେ ଚିନ୍ତା କରିବ କେମିତି ଜୀବଙ୍କୁ କେମିତି ଦୁଃଖରୁ ଦୂର କରିବେ, ସେଇଟା ମଧ୍ୟ ତା ପାଇଁ ସେଇଟା ମଧ୍ୟ ସେଇଟାକୁ ଭଗବାନ ମଧ୍ୟ ସେଥିରେ ଖୁସି ହେଇଯିବେ। ସେଇ ତାଙ୍କର ଭାବ ରହିଛି ଯେ ତାଙ୍କୁ କେମିତି ଦୁଃଖରୁ ଦୂର କରିବା। ଦୁଃଖରୁ ଭୌତିକ ଜଗତରେ ସମସ୍ତେ ଦୁଃଖରେ ଛୋଟପଟ ହେଉଛନ୍ତି, ଉପୁଟୁପୁ ହେଉଛନ୍ତି। କିନ୍ତୁ ସମସ୍ତଙ୍କର ଯେଉଁମାନେ ସାଧୁ, ସାଧୁମାନେ ସେମାନେ ଚାହିଁବେ କେମିତି ଦୁଃଖରୁ ତାଙ୍କୁ ଦୂର କରିବେ। କିନ୍ତୁ ଯେଉଁମାନେ କେତେ ଉନ୍ନତ ସ୍ତର ନୁହନ୍ତି, ତଥାପି ଯଦି ସେ ତାଙ୍କର ଦୁଃଖ ଦେଖି ଦୁଃଖିତ ହୁଅନ୍ତି, ତାହେଲେ ମଧ୍ୟ ସିଏ ଜଣେ ଧାର୍ମିକ ବ୍ୟକ୍ତି ବୋଲି କୁହାଯିବ, ବୁଝାଯିବ। ଏଇଟା ଗୋଟେ ରହିଛି ଧର୍ମର ଗୋଟେ ଇଏ, ଗୋଟେ ହେଉଛି ଅଙ୍ଗ ଯେ କ'ଣ ଅନ୍ୟମାନଙ୍କୁ କ'ଣ ଅନ୍ୟମାନଙ୍କର ଦୁଃଖ ଦେଖି ଆମେ ଦୁଃଖିତ ହେବା, ଅନ୍ୟମାନଙ୍କର ସୁଖ ଦେଖି ଆମେ ସୁଖିତ ହେବା, ସୁଖୀ ହେବା, ଇଏ ହେଉଛି ପ୍ରକୃତ ଧାର୍ମିକ ବ୍ୟକ୍ତି। ଅଧାର୍ମିକ ବ୍ୟକ୍ତି ଯିଏ ଅନ୍ୟର ଦୁଃଖ ଦେଖି ସେ ଆନନ୍ଦିତ ହୁଅନ୍ତି, ଅନ୍ୟର ସୁଖ ଦେଖି ସେ ଖୁସି ଦୁଃଖୀ ହୁଅନ୍ତି, ଇଏ ହେଉଛି ଅଧାର୍ମିକ ବ୍ୟକ୍ତିର ଲକ୍ଷଣ। ଧାର୍ମିକ ବ୍ୟକ୍ତି ଅନ୍ୟ ଜଣେ ଦୁଃଖ ଦେଖି ସେ ଦୁଃଖିତ ହେଲେ ସିଏ ମଧ୍ୟ ଧାର୍ମିକ ବ୍ୟକ୍ତି କୁହାଯିବ। ତା ଦୁଃଖ ଦୂର ନ କରିପାରିଲେ ମଧ୍ୟ ତା'ର ଇଚ୍ଛା ରହିଛି କେମିତି ଦୁଃଖ ଦୂର କରିପାରିବା, କେମିତି ସେମାନେ ଦୁଃଖରୁ ଦୂର ହୁଅନ୍ତୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାବେତ୍। ବେଦରେ ବାଣୀ ରହିଛି, ସମସ୍ତେ ଭବନ୍ତୁ, ସମସ୍ତେ ସୁଖୀ କେମିତି ହେବେ ସେଥିପାଇଁ ପ୍ରାର୍ଥନା କରାଯାଉଛି, ଭଗବାନ ପ୍ରାର୍ଥନା କରାଯାଉଛି। ପ୍ରହ୍ଲାଦ ମହାରାଜ ସେଭଳି ପ୍ରାର୍ଥନା କରିଥିଲେ, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ପ୍ରହ୍ଲାଦ ମହାରାଜ ପ୍ରାର୍ଥନା କରୁଥିଲେ ସମସ୍ତେ କେମିତି ସର୍ବେ ଭବନ୍ତୁ ସୁଖୀ ନ, ଏବଂ ସର୍ବେ ସନ୍ତୁ ନିରାମୟା, ସମସ୍ତେ ରୋଗରୁ ଦୂର ହୁଅନ୍ତୁ, ନିରୋଗ ରୁହନ୍ତୁ, ନିରାମୟ। ସର୍ବେ ଭଦ୍ରାଣି ପଶନ୍ତୁ, ସମସ୍ତେ ଜାଣିପାରନ୍ତୁ ପ୍ରକୃତ କେଉଁଥିରେ ଧର୍ମ ବସ୍ତୁକୁ ଜାଣନ୍ତୁ, ଭଦ୍ରାଣୀ ପଶନ୍ତୁ। ମା କଶ୍ଚିତ୍ ଦୁଃଖ ଭାଗ, କେହି ଦୁଃଖ ପ୍ରାପ୍ତ ନ ହୁଅନ୍ତୁ, କାରଣ ସମସ୍ତେ ପ୍ରକୃତରେ ଭଗବାନଙ୍କର ଅଂଶ। ଭଗବାନ ହେଉଛନ୍ତି ଆନନ୍ଦମୟ, ସେମାନେ ମଧ୍ୟ ଆନନ୍ଦମୟ, କିନ୍ତୁ ଭଗବାନ ଭୁଲି ଯାଇଥିବାରୁ ସେମାନେ ଦୁଃଖରେ ରହିଛନ୍ତି, ଦୁଃଖ ସାଗରରେ ଉବୁଟୁ ହେଉଛନ୍ତି। ତେଣୁ ଯେଉଁମାନେ ପ୍ରକୃତର ଶକ୍ତି ରହିଛି, ସିଏ ଅନ୍ୟ ଜଣଙ୍କର ଖାଲି ବନ୍ଧୁଙ୍କର ନୁହଁ, ସମସ୍ତଙ୍କର ଦୁଃଖ କେମିତି ଦୂର କରିବ, ଇଏ ହେଉଛନ୍ତି ସାଧୁ। ସାଧୁ କହିଲେ ଇଏ ହେଉଛି ପ୍ରକୃତ ଆରାଧନା। ଭାଗବତନ ବର୍ଣ୍ଣନା କରାଯାଏ ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ, ଯେତେବେଳେ ସମୁଦ୍ର ମନ୍ଥନ ଲୀଳାରେ ବିଷ ବାହାରିଥିଲା, ସେଠି ଭଗବାନ ରହିଛନ୍ତି, ଅଜିତ ରହିଛନ୍ତି। ଏ ଷଷ୍ଠମନଙ୍କ ସମୟରେ ଏଇ ଲୀଳାଟି ହେଉଥିଲା, ଷଷ୍ଠମନ ହେଉଛନ୍ତି ଅଜିତ, ଭଗବତ ଅବତାର ଆସିଥିଲେ, ଭଗବାନଙ୍କ ଅବତାର, ମନ୍ୱନ୍ତର ଅବତାର ଅଜିତ, ସେ ଏଇ ସମୁଦ୍ର ମନ୍ଥନ ଲୀଳାଟି ବ୍ୟବସ୍ଥା କରିଥିଲେ। ତେଣୁ ସମୁଦ୍ର ମନ୍ଥନରୁ ପ୍ରଥମେ ବାହାରିଥିଲା ବିଷ, ଯେତେବେଳେ ବିଷ ବାହାରିଲା ସେତେବେଳେ ଅସୁରମାନେ ଏବଂ ଦେବତାମାନେ ଏମିତି ଭଗବାନ ନିଜେ ମଧ୍ୟ ଧାଇଁଲେ ଶିବଜୀଙ୍କ ପାଖକୁ, ରକ୍ଷା କର କହିକି ଭଗବାନ, ଏ ଗୋଟେ ଲୀଳା ହେଇଥିଲା। ତେଣୁ ଏଇଠି ବର୍ଣ୍ଣନା କରାଯାଇଛି, ତପ୍ୟନ୍ତି ଲୋକ ତାପିନ ସାଧବ ପ୍ରାୟଶ ଜହ୍ନା ପରମାରାଧନ ତଦ୍ଧି ପୁରୁଷସ୍ୟ ଅଖିଳାତ୍ମନି। ସମସ୍ତେ ତୀର୍ଥାଭରେ ଦଗ୍ଧୀଭୂତ ହେଉଛନ୍ତି ବର୍ତ୍ତମାନ, ଏ ଯେଉଁ ରହିଛି କରୋନା ଆସୁଛି, ତା ପାଇଁ କିଭଳି ଭାବରେ ସମସ୍ତେ ବ୍ୟତିବ୍ୟସ୍ତ ହେଇଯାଉଛନ୍ତି, କିଭଳି ଭାବରେ ତପ୍ୟନ୍ତି ଲୋକ ତାହା ପାଇଁ ନ, ଏଇ ଯେଉଁ ସମସ୍ତେ ତପ୍ତ ହେଉଛନ୍ତି। ସାଧୁ ପ୍ରାୟଶ ଜନ, କିନ୍ତୁ ସାଧୁ ବ୍ୟକ୍ତିମାନେ ସେମାନେ ଚାହିଁବେ କେମିତି ଏମାନେ ଦୁଃଖରୁ ଦୂର ହୁଅନ୍ତୁ, ଦୁଃଖ ତାଙ୍କର ଦୂର ହେଉ କେମିତି ଭାବରେ, ସେମାନେ ସେଇଟା ଚାହିଁବେ। ଇଏ ହେଉଛି ଭଗବାନଙ୍କର ଶ୍ରେଷ୍ଠ ଆରାଧନା, ପରମାରାଧନ ତଦ୍ଧି ପୁରୁଷ ସା ଅଖିଳାତ୍ମାନି, ପୁରୁଷ ଭଗବାନ ଯିଏକି ଅଖିଳ ଆତ୍ମା, ତାଙ୍କର ଶ୍ରେଷ୍ଠ ଆରାଧନା ହେଉଛି ଏଇଟା। ଯଦି ଆମେ ଅନ୍ୟ ଜଣ ଦୁଃଖକୁ ଦୂର କରିପାରିଲେ ତାହେଲେ ଭଗବାନ ସେଥିରେ ସନ୍ତୁଷ୍ଟ ହେବେ। ଆମର ଆଉ ଗୋଟେ ବୈଷ୍ଣବ କବି ବର୍ଣ୍ଣନା କରିଛନ୍ତି ଆଉ ଗୋଟେ ଗୀତରେ ସଙ୍ଗୀତରେ ରହିଛି, ଜୀବେ ଦୟା ନାମ ରୁଚି ସର୍ବଧର୍ମ ସାର, ନଦିଆ ଗୋଦ୍ରୁମେ ନିତ୍ୟାନନ୍ଦ ମହାଜନ, ଭଗବାନ ଦୁଃଖ ଦୂର କରିବା ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି ଭଗବାନ, ତାଙ୍କର ନିଜ ଜନମାନେ ଆସି ବ୍ୟବସ୍ଥା କରୁଛନ୍ତି। ତେଣୁ ଆଜି ଭଗବାନଙ୍କର ଏଇ ଯେଉଁ ଲୀଳା ଚାଲିଛି, ଏ ଲୀଳାରେ ଏମାନେ ସବୁ ତାଙ୍କର ସାମିଲ ଅଛନ୍ତି, ତାଙ୍କ ପାର୍ଷଦ ସବୁ। ତେଣୁ ସେ ଉଷାଙ୍କର ସଖୀ ଚିତ୍ରଲେଖା ସିଏ କହୁଛନ୍ତି ଯେ ମୁଁ ତୁମର ଅପକର୍ଷାମି, ତୁମର ଯେଉଁ ରହିଛି ବ୍ୟଜନ ବ୍ୟସନ ତେ ଅପକର୍ଷାମି, ମୁଁ ତୁମର ଦୁଃଖକୁ ଦୂର କରିବି। ଇଏ ହେଉଛି ପ୍ରକୃତ ସାଧୁର କର୍ତ୍ତବ୍ୟ ହେଉଛି, ଅନ୍ୟ ଜଣକେ ଦୁଃଖରେ ପଡ଼ିଛି ତାଙ୍କୁ କେମିତି ସେ ଦୁଃଖରୁ ତାଙ୍କୁ ଦୂର କରିବା, ସେ ଚେଷ୍ଟା କରିବେ, ନହେଲେ ଭଗବାନ ପ୍ରାର୍ଥନା କରିବେ ତାଙ୍କୁ ତାଙ୍କ ଦୁଃଖ ଦୂର କରନ୍ତୁ। ଏଇଭଳିଆ ସାଧୁ ହେଉଛି କହିଲେ ଇଏ ଏଇଟା ହେଉଛି ଶ୍ରେଷ୍ଠ ଆରାଧନା। ଅନ୍ୟ ଜଣ ଦୁଃଖକୁ ଯଦି ଦୂର କରିପାରିବା ଭଗବାନ ସେଥିରେ ବହୁତ ସନ୍ତୁଷ୍ଟ ହୁଅନ୍ତି। ନା ଜୀବେ ଦୟା ନାମେ ରୁଚି ସର୍ବଧର୍ମ, ସେ ହେଉଛି ଧର୍ମ, ଅନ୍ୟ ଜୀବ ପ୍ରତି ଦୟା କରିବା ଏବଂ ଭଗବାନ ନାମ ଗ୍ରହଣ କରିବା, ନାମ ରୁଚି, ଇଏ ହେଉଛି ସର୍ବଧର୍ମର ସାର। ଜୀବେ ଦୟା ନାମ ରୁଚି ସର୍ବଧର୍ମ, ଯେତେ ଧର୍ମ ରହିଛି ତା'ର ସାର ହେଉଛି ଏଇଟା, ଯେତେ ଧର୍ମ ରହିଛି ତା'ର ସାର ହେଉଛି ଏଇଟା। ଧର୍ମ ଗୋଟିଏ ଧର୍ମ କହିଲେ ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମକୁ ଆଉ କେହି ରଚନା କରିପାରିବେ ନାହିଁ, ଭଗବାନ ହିଁ ଧର୍ମକୁ ଧର୍ମ ପ୍ରଣୟନ କରିପାରିବେ, ଆଉ କେହି କରିପାରିବେ ନାହିଁ। କିନ୍ତୁ ସେଇ ଧର୍ମକୁ ବିଭିନ୍ନ ସ୍ଥାନ କାଳ ପାତ୍ର ଅନୁସାରେ ସେଠିକାର ବ୍ୟକ୍ତିମାନଙ୍କ ପାଇଁ ପହଞ୍ଚାଇବା ପାଇଁ ଏ ଧର୍ମର ସବୁ ବ୍ୟବସ୍ଥା ପ୍ରଚାରକମାନେ ଆସି ପ୍ରଚାର କରିଛନ୍ତି, ସ୍ଥାନ କାଳ ପାତ୍ର ନେଇକରି ଧର୍ମକୁ ପ୍ରଚାର କରିଛନ୍ତି, ସେ ଅନୁସାରେ ଧର୍ମରେ କିଛି ପରିବର୍ତ୍ତନ ଆଣିଛନ୍ତି ଯାହାଫଳରେ କି ସେଇଟା ସମସ୍ତେ ଗ୍ରହଣ କରିପାରିବେ। ସେହିଭଳି ଭାବରେ ପ୍ରଭୁପାଦ ମହାରାଜ ଏ ଯେଉଁ ରହିଛି ବର୍ତ୍ତମାନ କଳିଯୁଗର ଯୁଗ ଧର୍ମ ହେଉଛି ନାମ କୀର୍ତ୍ତନ, ଏଇ ନାମ କୀର୍ତ୍ତନ ଧର୍ମକୁ ପ୍ରଚାର କରିବା ପାଇଁ ସେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେ ଅନୁସାରେ ସବୁ ବ୍ୟବସ୍ଥା କଲେ, ଏ ଧର୍ମକୁ କେମିତି ସେମାନେ ଗ୍ରହଣ କରିପାରିବେ ସେ ସବୁ ବ୍ୟବସ୍ଥା କରିଥିଲେ। ତେଣୁ ଆଜି ସାରା ପୃଥିବୀରେ ଲୋକମାନେ ଏ ଭଗବାନ ନାମ ଗ୍ରହଣ କରୁଛନ୍ତି ପ୍ରଭୁପାଦ ମହାରାଜ କୃପାରୁ। ପ୍ରଭୁପାଦ ମହାରାଜ ଜାଣିଥିଲେ କେମିତି ଭାବରେ ସେ ଧର୍ମକୁ ପ୍ରଚାର କରାଯିବ, ତାହା ପୂର୍ବରୁ ପ୍ରଭୁପାଦ ମହାରାଜ ପୂର୍ବରୁ ବହୁତ ପ୍ରଚାରକ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ଏ ଧର୍ମକୁ ପ୍ରଚାର କରିବା ପାଇଁ, କିନ୍ତୁ କେହି ପ୍ରଚାର କରିପାରିନଥିଲେ, କାରଣ ଭଗବାନଙ୍କ ଶକ୍ତି ଯଦି ପ୍ରାପ୍ତ ନ ହୋଇଥିବେ ସେ ପ୍ରଚାର କରିପାରିବେ ନାହିଁ। ତେଣୁ ବିଭିନ୍ନ ଧର୍ମ ଯେଉଁ ରହିଛି ବିଭିନ୍ନ ସମୟ କାଳ ଅନୁସାରେ ବିଭିନ୍ନ ସ୍ଥାନ କାଳ ପାତ୍ର ଅନୁସାରେ ଏ ଧର୍ମର ପ୍ରଚାର କରାଯାଇଛି। ତେଣୁ ସବୁ ଧର୍ମର ସାର ହେଉଛି ଏଇଟା, ଜୀବେ ଦୟା, ଜୀବମାନଙ୍କୁ ଦୟା କରିବା, ଏଇଟା ହେଉଛି ମୁଖ୍ୟ, ଏବଂ ନାମ ରୁଚି। ଆମେ ଯଦି ଜୀବମାନଙ୍କୁ ଦୟା ନ କରିପାରିବା ନାମରେ ରୁଚି ରୁଚି ଆସିବ। ତେଣୁ ମହାପ୍ରଭୁ ସେଇଟା କହିଲେ, ତୃଣା ଦେବୀ ଶୁଣିଚେ ନା ତରରିବ ସେଇ ଶୃଣା ଅମାନି ନାମ ଆନନ୍ଦେ ନା କୀର୍ତ୍ତନୀୟ ସଦାହରି। ଭଗବାନ ନାମ କେମିତି କୀର୍ତ୍ତନ କରିବା, ନା ଏଇ ସ୍ତରକୁ ଗଲେ ଆମେ କୀର୍ତ୍ତନ କରିପାରିବା। ତୃଣା ଦେବୀ ନିଜକୁ ବହୁତ ନୀଚ ବୋଲି ମନେ କରିବା, ତୃଣା ଦେବୀ ଶୁଣିଛ ନା ତରୁଡ଼ିବ ସହି ସୁନା, ତରୁ ଯେମିତି ବୃକ୍ଷ ଯେମିତି ସବୁକିଛି ସହି ସହି ନେଉଛି ସେଇଭଳିଆ ସହିବାକୁ ପଡ଼ିବ। ସାଧୁ କହିଲେ ସହିବା, ଇଏ ସାଧୁର ଗୁଣ ହେଉଛି ଏଇଟା ସହିବା ଗୁଣ, ଏବଂ ଆମ ନିଜେ ମାନ ଦାବି ନ କରିକି ଅନ୍ୟମାନଙ୍କୁ ମାନ ପ୍ରଦାନ କରିବା, ଏଇଟା ଏଇ ସ୍ତରକୁ ଗଲେ ଜଣେ ଭଗବାନ ନାମ କୀର୍ତ୍ତନ କରିପାରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ତେଣୁ ଇଏ ସଖୀ ହିସାବରେ ଚିତ୍ରଲେଖା ସେଥିପାଇଁ କହୁଛନ୍ତି, ବ୍ୟସନଙ୍କି ଅପକର୍ଷାମି, ତୁମର ଦୁଃଖକୁ ଦୂର, ତାଙ୍କ ସାମର୍ଥ୍ୟ ରହିଛି ଦୂର କରିପାରିବେ। ସେ ଯେଉଁ ବ୍ୟକ୍ତିକୁ ସ୍ୱପ୍ନରେ ଦେଖିଥିଲେ ଏ ତାଙ୍କୁ ଚିତ୍ରରେ ଆଙ୍କିଦେବେ, ଏତେ ରହିଛି ତାଙ୍କର ଶକ୍ତି, ଚିତ୍ରଲେଖା ଚିତ୍ରରେ ଆଙ୍କିଦେବେ ସିଏ। ତେଣୁ ସେଥିପାଇଁ କହିଲେ, ସିଏ ତାଙ୍କର ନିଜର ଶକ୍ତି ଉପରେ ଭରସା ରହିଛି, ସେଥିପାଇଁ କହିଲେ ବ୍ୟସନଙ୍କି ଅପକର୍ଷାମି, ତୁମର ଯେଉଁ ଦୁଃଖ ରହିଛି ମୁଁ ସେଇଟାକୁ ଦୂର କରିଦେବି ଅପକର୍ଷାମି। ଯଦି ଉତ୍ସାହ ଚିନ୍ତା କରିବେ କେମିତି ତୁମେ ଦୂର କରିପାରିବ, କେମିତି ଦୂର କରିପାରିବ ନା, ତ୍ରୈଲୋକ୍ୟାଙ୍ଗ ଯଦି ଭାବେତେ, ଯଦି ଉତ୍ସାହ କହିବେ ସେ କେଉଁଠି ଅଛନ୍ତି ତେବେ କେମିତି ଜାଣିବ ନା, ତିନି ଲୋକରେ ଥିବ ତ ଆଉ କେଉଁଠି ଥିବେ, ଭୌତିକ ଜାଗତରେ ତିନି ଲୋକ ବୋଲି କୁହାଯାଏ। ଭୌତିକ ଜାଗତକୁ ଯଦି 14 ଲୋକ ରହିଛି କିନ୍ତୁ ତାକୁ ତିନି ଭାଗରେ ବିଭକ୍ତ ତ୍ରୈଲୋକ୍ୟ ବୋଲି କୁହାଯାଉଛି, ଆମେ ରହିଛି ମଝିରେ, ପୃଥିବୀ ଯେଉଁ ରହିଛି ଏଇଟା ହେଉଛି ମଝିରେ, ଆଉ ଉପରେ ରହିଛି 6 ଲୋକ, ଆଉ ତଳେ ରହିଛି 7 ଲୋକ। ତେଣୁ ଏ ଭୌତିକ ଜାଗତକୁ ତ୍ରିଲୋକ ବୋଲି ମଧ୍ୟ କୁହାଯାଏ। ତେଣୁ ଯିଏ ସବୁଠାରୁ ଶ୍ରେଷ୍ଠ ଲୋକ ହେଉଛି, ଉଚ୍ଚତମ ଲୋକ ହେଉଛି ବ୍ରହ୍ମଲୋକ, ଏବଂ ସବୁଠାରୁ ନୀଚତମ ଲୋକ ହେଉଛି ପାତାଳ ଲୋକ। ଏଇଭଳି ଭାବେ 14ଟି ଲୋକ ରହିଛି, ତାକୁ ତ୍ରିଲୋକ ବୋଲି କୁହାଯାଉଛି। ତେଣୁ ଇଏ ଚିତ୍ରଲେଖା କହୁଛନ୍ତି, ତ୍ରୈଲୋକ୍ୟାଂ ଯଦି ଭାବେ, ତିନି ଲୋକରେ କେଉଁଠି ଥିଲେ ମୋତେ ମୁଁ କାଟିଦେବି, ତାର ଚିତ୍ର ଆଙ୍କିଦେବି କିଭଳି ସିଏ। ତମାନେ ସେ ବରଂ ଯସ୍ତେ, କେବଳ ସେ ଚିତ୍ର ଆଙ୍କିଦେବି ତା ନୁହଁ, ତମେ ଯେଉଁଟା ଜାଣିପାରିବ, ତମେ କି ଜାଣିପାରିବ ଇଏ ତମର ସ୍ୱପ୍ନରେ ଆସିଥିଲେ ବୋଲି, ତମ ଏନେ ସେ ତମ ଆନିସେ ତାଙ୍କୁ ମୁଁ ଆଣିବି, ଆନେ ସେ ତାଙ୍କୁ ମୁଁ ଆଣିପାରିବିନି, ତାଙ୍କର ଶକ୍ତି ରହିଛି। କେବଳ ସେ ଖାଲି ଚିତ୍ର ଆଙ୍କିଦେବେ ତା ନୁହଁ, ସେ କେଉଁଠି ଅଛନ୍ତି ସେ ଜାଣିପାରିବେ। ଏଭଳି ଭାବରେ ଶକ୍ତି ରହିଛି, ଯୋଗ ସିଦ୍ଧି ସବୁ ରହିଛି, ବିଭିନ୍ନ ପ୍ରକାର ଯୋଗ ସିଦ୍ଧି ରହିଛି। ଯୋଗ ସିଦ୍ଧିରେ ବହୁତ ପ୍ରକାର ସେମାନେ କରିପାରିବେ, କାର୍ଯ୍ୟ କରିପାରିବେ। ତେଣୁ ଇଏ ତାଙ୍କୁ ଦେଇଛନ୍ତି, ଦୁର୍ଗାଦେବୀ ଦେଇଛନ୍ତି ଉଷାଙ୍କୁ, ତାଙ୍କର ସଖୀ ହିସାବରେ। ଇଏ ଜଣେ ଯୋଗିନୀ, ଯୋଗ ଶକ୍ତି ରହିଛି, ତେଣୁ ସେ ଜାଣିପାରିବେ କେଉଁ କେଉଁଠି ଜଣେ ଚିତ୍ର କେମିତି ଆଙ୍କିବେ। କିଏ କହିଲେ 30 କୋଟି ଦେବତା ରହିଛନ୍ତି, 30 କୋଟି ନା 33 କୋଟି ଦେବତା ରହିଛନ୍ତି, ନାଇଁ କି 33 କୋଟି ଦେବତା ରହିଛନ୍ତି। ଆମେ ଜଣେ ଦୁଇ ଜଣଙ୍କୁ ମନେ ରଖିଲେ ତୃତୀୟ ଜଣଙ୍କୁ ମନେ ରଖିପାରୁନାହିଁ, କିନ୍ତୁ 33 କୋଟି ଦେବତା, 33 କୋଟି ଦେବତା ଏ ମନଗଢ଼ା କଥା ନୁହଁ, 33 କୋଟି ଦେବତା ରହିଛନ୍ତି, ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି ଏମାନେ ସବୁ, ଭଗବାନ ସେବା କରିବା ପାଇଁ ସବୁ ଜୀବମାନଙ୍କ ସବୁ ବ୍ୟବସ୍ଥା କରୁଛନ୍ତି, ଯେଉଁ ଭୌତିକ ବସ୍ତୁ ସବୁ ପ୍ରଦାନ କରୁଛନ୍ତି, 33 କୋଟି ଦେବତା ରହିଛନ୍ତି। ତେଣୁ ସେ ସମସ୍ତଙ୍କର ଚିତ୍ର ଆଙ୍କିବା ଆରମ୍ଭ କଲେ, 33 କୋଟି ଦେବତା। ଏଇଭଳି ଭାବରେ ସେ କହିବେ, 3ଟି ଶ୍ଳୋକରେ ବର୍ଣ୍ଣନା କରାଯିବ। ତେଣୁ ସେ କହୁଛନ୍ତି, ତମ ଆନେ ସେ ବରଂ ଯସ୍ତେ, ବରଂ କହିଲେ ତମର ବର ସିଏ ହେବେ, ତମର ଭାବି ବର, ତମେ ତାଙ୍କୁ ତମ ସ୍ୱାମୀ ରୂପରେ ତାଙ୍କୁ ଗ୍ରହଣ କରିବ, ତମେ ତାଙ୍କର ତାଙ୍କ ପତ୍ନୀ ହେବ, ସେ ତମର ବର ହେବେ, ବରକନ୍ୟା ମିଳନ ହେବ। ଏଇଭଳି ଭାବରେ ସେ କହୁଛନ୍ତି, ବରଂ ଯସ୍ତେ, ମୁଁ ତାଙ୍କୁ ଆଣିବି, ଖାଲି ମୁଁ ତମେ ଖାଲି ଦେଖିଦିଅ କିଏ ତମର ସ୍ୱପ୍ନରେ ଦେଖିଥିଲ, ତାଙ୍କୁ ଦେଖିଦେଲେ ମୁଁ ତାଙ୍କୁ ଘିନି ଆସିପାରିବି, ତାଙ୍କର ଶକ୍ତି ରହିଛି। ତମାନେ ସେ ବରଂ ଯସ୍ତେ, ଯେଉଁ ତମର ସେ ବର ହେବେ, ତେ ମନହର୍ତ୍ତା ତମାଦିଶ, ତମର ମନକୁ ଯିଏ ହରଣ କରିଛନ୍ତି, ମନହର୍ତ୍ତା ମନକୁ ହରଣ କରିଛନ୍ତି, ସିଏ ମନହର୍ତ୍ତାଙ୍କୁ ମୁଁ ଆଣିବି। ତମ ଆଦିଶ, ତମେ ଖାଲି କହିଦିଅ କିଏ କାହାକୁ ଦେଖିଥିଲ, କାହାକୁ ଦେଖିଥିଲେ କହିଦେଲେ ମୁଁ ତାଙ୍କୁ ଘିନି ଆସିବି। ଏଇଭଳି ଭାବରେ କହୁଛନ୍ତି, ଭାବାର୍ଥରେ ଏଠି କୁହାଯାଉଛି, ଚିତ୍ତାକର୍ଷକ ବିଷୟ ଏହା ଯେ ଚିତ୍ରଲେଖା ନାମଟି ବୁଝାଏ ଛବି ଆଙ୍କିବା ବା ଚିତ୍ର ଶୈଳୀରେ ସେ ଦକ୍ଷ। କାହାର କେଉଁ ଭାବରେ ଗୁଣ ରହିଛି, ପେଣ୍ଟିଂ ପେଣ୍ଟିଂ ଗୋଟେ ରହିଛି ଭଗବାନ କି, ସବୁ ସବୁ ଗୁଣ ଭଗବାନ ପାଖରେ ରହିଛି, କିନ୍ତୁ ତାଙ୍କଠାରୁ କିଏ କେଉଁ ଗୁଣ ପ୍ରାପ୍ତ ହୋଇଛନ୍ତି, କାହାର ସୁନ୍ଦର ଭାବରେ ଚିତ୍ର ଲେଖିପାରିବା କରିପାରୁଛି, ଫଟୋ ଆଙ୍କିପାରୁଛନ୍ତି, ଏ ଯେଉଁ ଭଗବାନଙ୍କ ପାଖରେ ଯେଉଁ ଫୁଲମାଳ ଲାଗୁଛି, କି ସୁନ୍ଦର ସୁନ୍ଦର ଫୁଲମାଳ ଦେଉଛନ୍ତି ଭଗବାନଙ୍କୁ, ତାଙ୍କର ସେ ତାଙ୍କର ଯେଉଁ ରହିଛି କ'ଣ, ଏ ଯେଉଁ ଦକ୍ଷତା ରହିଛି ଫୁଲମାଳ ତିଆରି କରିବାରେ, ଏ ଦକ୍ଷତାଟା ସାର୍ଥକ ହେଲା, ଭଗବାନ ସେବାରେ ନିଯୁକ୍ତ ହେଲା। ଯାହାର ଯେଉଁ ଦକ୍ଷତା ରହିଛି, ସେଇ ଦକ୍ଷତାରେ ସେ ଭଗବାନଙ୍କର ସେବା କରିବେ, ଏ ଦକ୍ଷତାଟା ଭଗବାନ ପ୍ରଦାନ କରିଛନ୍ତି, ଭଗବାନ ଦେବାର ଉଦ୍ଦେଶ୍ୟ ହେଉଛି ତାଙ୍କର ସେବାରେ ନିଯୁକ୍ତ କରାଇବା ପାଇଁ। ତେଣୁ ଏଇଭଳି ଭାବରେ ଆମର ଯାହା ଗୁଣ ରହିଛି, ସେଇ ଗୁଣ ମାଧ୍ୟମରେ ଯେତେବେଳେ ଆମେ ଭଗବାନଙ୍କୁ ସେବା କରିବା, ସେତେବେଳେ ଭଗବାନ ସନ୍ତୁଷ୍ଟ ହେବେ। ଭଗବତ ଗୀତାରେ ଭଗବାନ କହିଲେ ଯେ, ଅଷ୍ଟାଦଶ ଅଧ୍ୟାୟରେ କହିଲେ ଯେ, କିଭଳି ଭାବରେ ଜଣେ ସିଦ୍ଧି ପ୍ରାପ୍ତ ହୋଇପାରିବେ, ନା ସ୍ୱ କର୍ମଣା ତମ ଭେଟ୍ଛ ସିଦ୍ଧିଂ ବିନ୍ଦତି ମହାନବ, ନିଜ କର୍ମ ମାଧ୍ୟମରେ ଆମେ ଯେଉଁ କର୍ମ କରୁଛେ, କର୍ମରେ କିଛି କିଛି ଏକ୍ସପର୍ଟିଜ୍ ରହିଛି, କିଏ କେଉଁଥିରେ ଏକ୍ସପର୍ଟ ରହିଛନ୍ତି, କିଏ ମୃଦଙ୍ଗ ବଜାଉଛି ଭଲ ସୁନ୍ଦର ଭାବରେ, କିଏ ଝାଞ୍ଜ ବଜାଉଛି ବା କର୍ତ୍ତାଳ ବଜାଉଛି, କିଏ ସୁନ୍ଦର ଭାବରେ ଡିଟି ୱର୍ସିପ୍ କରୁଛନ୍ତି ବା ଠାକୁରଙ୍କର ପୂଜା କରୁଛନ୍ତି, ଅର୍ଚ୍ଚନା କରୁଛନ୍ତି, କିଏ ସୁନ୍ଦର ଭାବରେ ସଙ୍ଗୀତ ଗାନ କରୁଛନ୍ତି, କିଏ ସୁନ୍ଦର ଭାବରେ ରୋଷେଇ କରୁଛନ୍ତି କିଏ ସୁନ୍ଦର ଭାବରେ ମନ୍ଦିର ମାର୍ଜନା କରୁଛନ୍ତି, କିଏ କେଉଁଭଳି ଭାବରେ କରୁଛନ୍ତି, ଭଗବାନ ଏଭଳି ରହିଛନ୍ତି, ସମସ୍ତେ ଭଗବାନଙ୍କର ଯେଉଁ ରହିଛି ସେବା କରିବା ପାଇଁ ଲିମିଟ୍ ନାହିଁ, ଏତିକି ଜଣ ଭଗବାନ ସେବା କରିପାରିବେ, ଆଉ ଭ୍ୟାକେନ୍ସି ଆଉ ନାହିଁ, ସରିଗଲା, ଫିଲ୍ଅପ୍ ହେଇଗଲା ନା, ଭଗବାନ ସେ ଅନନ୍ତ, ଅନନ୍ତ ତାଙ୍କର ଶକ୍ତି ରହିଛି, ଅନନ୍ତ ତାଙ୍କର ଉପଭୋଗର କ୍ଷମତା ରହିଛି, ଯେତେ ଆସିଲେ ମଧ୍ୟ ସେ ଭଗବାନଙ୍କ ସେବାରେ ନିଯୁକ୍ତ ହୋଇପାରିବେ। ତେଣୁ ଆମର ଶ୍ରୀମଦ ଗୌରକୁନ୍ଦୁ ସେ ମହାରାଜ ସେଟା କହନ୍ତି, ଗୁରୁଦେବ ଏଇଭଳି ଭାବରେ କୃଷ୍ଣଙ୍କର ସଂସାର କରିଛନ୍ତି, କୃଷ୍ଣଙ୍କ ସଂସାର କରିଛନ୍ତି, ଯିଏ ଯିଏ ଆସିଲେ ତାଙ୍କୁ ସେ ଭଗବାନଙ୍କ ସେବାରେ ସୁଯୋଗ ଦେବେ, ପ୍ରଦାନ କରିବେ କୃଷ୍ଣଙ୍କ ସଂସାର। ଯେକି ଆମେ କହିବାନି ନାଇଁ ଭଗବାନଙ୍କର ଏତିକି ଜଣ ସେବକ ହେବେ ଆଉ ଅଧିକା ଆଉ ହେଲେ ସବୁ କ'ଣ ସେବା କରିବେ, ନା ଭଗବାନଙ୍କର ଏଭଳି ରହିଛି, ଭଗବାନ ସେ ଅନନ୍ତ, ତାଙ୍କର ଅନ୍ତ ନାହିଁ। ତେଣୁ ଯିଏ ଆସିଲେ ମଧ୍ୟ ଭଗବାନ ସେବାରେ ନିଯୁକ୍ତ ହୋଇପାରିବେ। ପ୍ରଭୁପାଦ ମହାରାଜ କହନ୍ତି, ସମସ୍ତଙ୍କର ଭରଣ ପୋଷଣ ସିଏ କରିବେ, ଭଗବାନ କରୁଛନ୍ତି, ସମସ୍ତେ ଭରଣ ପୋଷଣ କରୁଛନ୍ତି। ଆମେ ଭୌତିକ ଜଗତରେ ଦେଖୁଛେ ଲିମିଟେସନ୍ ରହିଛି, ନୋ ଭ୍ୟାକାନ୍ସି, ଆମେ ଯଦି ଯିବା ଗୋଟେ ଚାକିରି ଆମକୁ ଦିଅ ନା ନୋ ଭ୍ୟାକାନ୍ସି, ଚାକିରି ନାହିଁ, କିନ୍ତୁ ଭଗବାନ ପାଖରେ ଚାକିରି ପାଇଁ କୌଣସି ଲିମିଟ୍ ନାହିଁ, ସବୁବେଳେ ପୁଅ ସବୁବେଳେ ଖାଲି ରହିଛି, ଭ୍ୟାକାନ୍ସି ସବୁବେଳେ ରହିଛି, ଯେତେବେଳେ ଚାହିଁଲେ ଆମେ ଯିବା, ପ୍ରଭୁ ଆମକୁ ଗୋଟେ ସେବା ଦିଅନ୍ତୁ ନା ଦିଅ। ଯେଉଁ କୁହାଯାଇଛି ଇଏ କହୁଛନ୍ତି ଗୋପୀମାନେ ତାଙ୍କର ଗୋପୀ ଗୀତରେ ସେଇଟା କହୁଛନ୍ତି, ଶ୍ରୀ ଶ୍ରୀ ସୀତାରାମର ହନୁମାନ ଯେଉଁ କି ଯାଏ, ତେଣୁ ବହୁତ ଭାଗବତ ବହୁତ ଶ୍ଳୋକ ରହିଛନ୍ତି। ତେଣୁ ଆମେ ଆପଣଙ୍କ ସେବା କରିବା ପାଇଁ ଆମକୁ ସୁଯୋଗ ଦିଅନ୍ତୁ, ପ୍ରଦାନ କରନ୍ତୁ। ଦଶମ ସ୍କନ୍ଧ 31 ଅଧ୍ୟାୟରେ ଏ ଯେଉଁ ଗୋପୀ ଗୀତ ରହିଛି ତା ଦେହରେ ସେଇଟା କହିଛନ୍ତି ଗୋପୀମାନେ, କ'ଣ କହିଲେ କହିଲେ ନା, ଶରଦୁ ଦାସ ହେ ସାଧୁ ଜାତ ସତ୍ ସରସୀ ଯୋଦର ଶ୍ରୀମୁ ସାଧୁ ସା ସୁରଥ ନାଥ ତେ ଶୁଳ୍କ ଦାସିକା ବରଦ ନିଘ୍ନତୋ ନେହ କିଂ ବଧ। ସୁରଥ ନାଥ ଅଶୁକ ଦାସିକା, ଭଗବାନଙ୍କ ସେବା କରିବା ପାଇଁ କୌଣସି ଶୁଳ୍କ ନାହିଁ, ଆମେ ଆପଣଙ୍କ ସେବା କରିବୁ ଏତିକି ଦେଲେ ଆମେ ସେବା କରିବୁ, ନା ଅଶୁଳ୍କ ଦାସିକା, ଗୋପୀମାନେ ସେଇ ସ୍ତର ନୁହନ୍ତି, ଅଶୁଳ୍କ ଦାସିକା। ତେଣୁ ଆପଣ ଆମକୁ ଦର୍ଶନ ଦିଅନ୍ତୁ, ଆମ ଦର୍ଶନ ନ ଦେଇକରି ଆମକୁ ବଦ୍ଧ କରିଦେଉ, ବରଦ ନିଘ୍ନତ ନେହକି ବନ୍ଧ, ଆମକୁ ବଦ୍ଧ କରିଦେଉଛନ୍ତି ଆପଣ, ଆମକୁ ସୁଯୋଗ ସେବାର ସୁଯୋଗ ଦିଅନ୍ତୁ। ଏଣୁ ଭଗବାନ କହିବେନି ନା ମୋର ସେବା ସେବକ ବହୁତ ହୋଇଗଲାଣି, ସେବକ ସେବିକା ବହୁତ ହୋଇଗଲାଣି ଆଉ ପୋଷ୍ଟ ନାହିଁ, ଭଗବାନ ଯିଏ ଆସିଲେ ମଧ୍ୟ ସମସ୍ତେ ଭଗବାନ ସେବା କରିପାରିବେ, ସମସ୍ତେ ଭଗବାନ ସେବା କରିପାରିବେ, ଭଗବାନ ଅନନ୍ତ, ସିଏ ଅନନ୍ତ ତାଙ୍କର ରହିଛି, ତାଙ୍କର ଯେଉଁ କ'ଣ ଉପଭୋଗର କ୍ଷମତା ଅନନ୍ତ ରହିଛି ସେବା। ଇଏ ଭୌତିକ ଜଗତରେ ଯେତିକି ଜୀବ ଅଛନ୍ତି ଇଏ ହେଉଛନ୍ତି 1/4 ଭୌତିକ ଜଗତରେ ଜୀବମାନେ ଯେଉଁ ରହିଛନ୍ତି, ଭଗବାନଙ୍କୁ ଭଗବାନ ବିରୋଧ ଯାଇଥିବାରୁ ସେମାନେ ଏଇ ଭୌତିକ ଜଗତରେ ପତନ ହେଇଛି ତାଙ୍କର, ଏମାନେ ହେଉଛନ୍ତି ସମଗ୍ର ସୃଷ୍ଟିର 4 ଭାଗରୁ ଭାଗେ, 25%, କିନ୍ତୁ 75% ରହୁଛି ଜଗତରେ ମୁକ୍ତ ଜୀବ, ସେମାନେ ଭଗବାନ ସେବାରେ ନିଯୁକ୍ତ ରହିଛନ୍ତି, ଭଗବାନ 1, କିନ୍ତୁ ତାଙ୍କୁ ସେବା କରିବା ପାଇଁ କେତେ ଜୀବ ରହିଛନ୍ତି, କେତେ ଜୀବ ରହିଛନ୍ତି ଭଗବାନଙ୍କ ସେବାରେ, ଅନନ୍ତ ସିଏ, ତାଙ୍କର ଅନ୍ତ କରି ପାଇପାରିବେ ନାହିଁ କେହି। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି, ମଧୁ ମଧୁରଂ ବା ଯଦ୍ବା ଅଧରଂ, ଅଧର ସମ୍ବନ୍ଧୀ ମଧୁ ସ୍ପୃହ ସ୍ପୃହଦିଂ ଅପୂର୍ଣ୍ଣ କାମା ଅପକର୍ଷାମି, ଏ 16 ନମ୍ବର ଶ୍ଳୋକ ନା, 16 ନମ୍ବର ଶ୍ଳୋକ କହୁଛନ୍ତି, ଅପକର୍ଷାମି ଇତି ବର୍ତ୍ତମାନ ନିର୍ଦ୍ଦେଶ, ବର୍ତ୍ତମାନ ମୁଁ କରିଦେବି, ଅପକର୍ଷାମି ବର୍ତ୍ତମାନ କାଳରେ କୁହାଯାଇଛି, ମୁଁ କରୁଛି ବୋଲି କୁହାଯାଇଛି, ମୁଁ କରୁଛି ତୁମର ଦୁଃଖକୁ ଦୂର କରୁଛି, କେମିତି କରିବ ପ୍ରେଜେଣ୍ଟ ଟେନ୍ସରେ କାହିଁକି କୁହାଗଲା, ବର୍ତ୍ତମାନ କାଳରେ କୁହାଗଲା ନା, ଶୀଘ୍ର ଶୀଘ୍ର ବୋଧନାର୍ଥମ, ଖୁବ୍ ଶୀଘ୍ର ତାଙ୍କର ଦୁଃଖ ଦୂର ହୋଇଯିବ, ଏଭଳି ଭାବରେ ଚିତ୍ର ଲେଖିବା ଆରମ୍ଭ କରିବେ, ଏ ଯେ ଚିତ୍ର ଲେଖୁଥିବେ ଏ ଗୋଟେ ଗୋଟେ ଦେଖୁଥିବେ, ଚିତ୍ର ଲେଖୁଛନ୍ତି ସେ ଗୋଟେ ଗୋଟେ ଦେଖୁଛନ୍ତି, ଏଇଭଳି ଭାବରେ ଦେଖି ଦେଖିକିରି ଆସି ପହଞ୍ଚିଯିବେ କେଉଁଠି, ଚିତ୍ର ଲେଖିବା ଆରମ୍ଭ କରୁଛନ୍ତି, ଚିତ୍ର କରି କରିକିରି ଆସି ପହଞ୍ଚିଗଲେ ଯଦୁମାନ ଯାଦବ ମାନ ପାଖରେ ପହଞ୍ଚିଗଲେ। ଯାଦବମାନଙ୍କରେ ଭଗବାନ କୃଷ୍ଣଙ୍କର ପିତା ହେଉଛନ୍ତି ବସୁଦେବ, ତାଙ୍କର ପିତା ହେଉଛନ୍ତି ସୁରସେନ। ସୁରସେନଙ୍କ ମଧ୍ୟ ସିଏ ସେତେବେଳେ ମଧ୍ୟ ଭଗବାନ ବୟସ ସେତେ କେତେବେଳେ ହେଇଥିବ, ତାଙ୍କ ପିତାଙ୍କ ବୟସ କେତେ ହେଇଥିବ, ପିତାଙ୍କର ପିତାଙ୍କ ବୟସ କେତେ ହେଇଥିବ, କିନ୍ତୁ ସେ ଯୁବକ, ତେଣୁ ତାଙ୍କର ଚିତ୍ର ଆଙ୍କିଲେ, ଯୁବକ ଯୁବକ ଅବସ୍ଥାରେ ରହିଛନ୍ତି। ତେଣୁ ପ୍ରଥମେ ସେ ଦେଖିଲେ ସୁରସେନଙ୍କୁ ଦେଖିଲେ, ତାପରେ କହିଲେ ନା ଇଏ ନୁହନ୍ତି, ତାପରେ ଦେଖିଲେ ତାଙ୍କର ପୁତ୍ର ବସୁଦେବଙ୍କୁ ଦେଖିଲେ, କହିଲେ ନା ଇଏ ନୁହନ୍ତି, ବସୁଦେବ ପୁତ୍ର ଦେଖିଲେ କିଏ ନା ଭଗବାନ କୃଷ୍ଣ, ସେ କହିଲେ ନା ଇଏ ନୁହନ୍ତି। ତାଙ୍କ ପୁତ୍ରକୁ ଦେଖିଲେ, ପ୍ରଦ୍ୟୁମ୍ନକୁ ଦେଖିଲେ, ପ୍ରଦ୍ୟୁମ୍ନ ଯେତେବେଳେ ଦେଖିଲେ ସେ ବହୁତ ଟିକେ ଲଜ୍ଜାଶୀଳ ହୋଇଗଲେ, ତାଙ୍କରି ଭଳି ରହିଛି ପ୍ରଦ୍ୟୁମ୍ନ ଅନୁରୋଧ ଏକା ମୁହଁ ଭଳି ରହିଛନ୍ତି, ତେଣୁ ଟିକେ ଲଜ୍ଜାଶୀଳ ହୋଇଗଲେ। ତାପରେ ଯେତେବେଳେ ତାଙ୍କ ପୁତ୍ରକୁ ଦେଖିଲେ, ଅନିରୁଦ୍ଧଙ୍କୁ ଦେଖିଲେ, ସେତେବେଳେ ହଁ ଏଇ ବ୍ୟକ୍ତି ଏଇ ବ୍ୟକ୍ତି ହେଇକିରି କେତେ ଆନନ୍ଦିତ ହୋଇଗଲେ। ତେଣୁ ଚିତ୍ରଲେଖା ଚାଲିଲେ ଆଣିବା ପାଇଁ ତାଙ୍କୁ, ଦ୍ୱାରକାକୁ ଯିବେ। ଏସବୁ ଦୁଇଟି ତିନୋଟି ଶ୍ଳୋକ ବର୍ଣ୍ଣନା କରିଛି, ଆମେ ଗୋଟେ ଶ୍ଳୋକ ପାଠ କଲେ, ଆସନ୍ତାକାଲି ଆଉ ଦୁଇଟି ଶ୍ଳୋକ ରହିଛି। ଏଇଭଳି ଭାବରେ କଥା ବିଶ୍ରାମ ଦେବା ପୂର୍ବରୁ ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା।